ভগবতে বাসুদেবায়। শ্রীমদ ভগবদ গীতা মৌলিক রূপে দ্বিতীয় অধ্যায়ের মানে পাঠ করুলে অর্জুন যেতবে কহিলে শিষ্যতে অহম সাধিমাম ত্বাম প্রপন্ন, মু আপনার শিষ্য হবি। ভগবান শ্রীকৃষ্ণ যে কি সখা সখ্য ভাব ত্যাগ কলে জ্ঞান উপদেশ পাই, কারণ গুরু আর শিষ্যের যে সম্পর্ক সেটা হচ্ছে গুরু জিনিস হেভি। গুরু যে শব্দ রয়েছে, গুরুর শব্দ অর্থ হচ্ছে হেভি, যে ভারি, কিন্তু তাঁকর স্বভাব হল তৃণাদপি, কিন্তু যেহেতু কৃপাটা হল ভারি, রাধারাণী কৃপা যা হইতে গুরু বস্তু নাই সুনিশ্চয় চেতন চেতাম তো কুচ যাঠার গুরু বস্তু কার না তাঁকি হেভি আর কী নয় সে দাস অভিমান করছ। ই হচ্ছে গোটে কৃপার স্বরূপ, কৃপার স্বরূপ যেমন ভগবান পাখে বিরুদ্ধাশ্রয় রয়েছে, ভগবান যে ভক্ত বা ভগবান যে আশ্রয় যে ভজন করে তাঁর বিরুদ্ধাশ্রয় রয়েছে। রাধারণী যা হইতে গুরুবস্তু নাই সুনিশ্চ, কৃষ্ণ যাহ গুরু বলে মানুষ, কিন্তু সি হচ্ছেন সি কুমি হচ্ছে দাসী, তাহলে তাঁর গুরুতা রয়েছে, তৃণাদেব বিভাগ বি রয়েছে, দুইটা হবে। এ গুরুতা যে রাধারণী যে গুরুত্ব কৃষ্ণ সেবা করা, এমতি যে যোগী জ্ঞানী জ্ঞানী গুড়া যোগী গুড়া এমানে কোণ ভারি মানে গোটে আর্টিফিসিয়ালি সে বাক্যকে সংযম করবে, কথাবার্তা বেশি করবে, গোটে গ্রেপ মেন্টেন করবে, সেটা তার গুরুত্ব নুহে। যেমন গোটে দেখবে গোটে ব্যক্তি যে বড় বড় পাইলট বড় বড় অফিসর সে বহু জনা পড়তে বহু হেভি পুরো রিজর্ভ রহবে, কিন্তু তা ঘরে সেমতি নুহতি, সেটা সেটা তাঁর স্বভাব নুহে। কিন্তু এই ভগবান কৃপার স্বভাবটা এবং গুরু করে, কৃপাটা গুরু না ব্যক্তি কোণ গুরু, গুরু তত্ত্বটা বুঝেটা ভারি কষ্ট না, এটা কোণ শাস্ত্র পড়ে দেলে কি বলতে সে বুঝিপারে, ব্যক্তি গুরু নুহে কৃপা গুরু, সে আমি ব্যক্তির উপাসক নুহে, ব্যক্তির উপাসক সে ব্যক্তি গুরু, সে ব্যক্তি গুরু সে ব্যক্তি নুহতি, যদি কৃপা পাই কৃপাটা গুরু, যদি ব্যক্তি উপাসন তোমার গুরু তাহলে ব্যক্তির গুণ গোটা দেখব, গুরু তোমার গুরু দর্শন কেমন হব। সে যেতে শুদ্ধ ভক্ত আসছেন, প্রভুপাদ আসলে, গুরুদেব আসলে, ভক্তজন ঠাকুর যেতে সব শুদ্ধ ভক্ত সব অনেক, তাঁর যে ব্যক্তি বিশেষে দেখেছি তাঁর দোষ বি দেখেছি, সে কেবে তাঁর গুরু দর্শন হয়নি, কেবে গুরু দর্শন হয়নি। সে আজ বি কিছু লোক অমিকি শুদ্ধ ভক্ত কু সমালোচনা করতে, কাহি না সে ব্যক্তি বিশেষ দর্শন করছেন, সে ব্যক্তির আচরণটা কোণ লৌকিক আচরণটা কোণ সেটা সে কম্পেয়ার করে সবাই। আরে তুমি যদি লৌকিক আচরণ তুলনা করি তাহলে যোগী মানে তো সমস্ত তাঠু বড়, জ্ঞানী মানটা তাঠু বড়, কারণ সে লৌকিক আচরণটা পুরো পরফেক্ট, লৌকিক আচরণ সে কিছু মতলব নাই। এটা শরণাগতির জিনিসটা তুমি বাহার কোণ জাঁব, কিছু তুমি বাহার জাঁপার, তুমি শরণাগত হলে জাঁব, যে শরণাগত হয়নি সে কেবে গুরুকে জাণিনি, তুমি তো শরণাগত নয় তুমি সুপরফিসিয়াল, তুমি ইন্টেলিজেন্ট দ্বারা তুমি গোটে জজ করি গুরু কোণ জাঁব, সে গুরু সবুদিন অজনা হয়ে রুহত, গুরু কে জাঁপারে না কি জাঁবে না, যে শরণাগত হবে, সে শরণাগত হলে সে ভগবান শক্তি হি সে কেবল উপলব্ধি করে পারে, সে সবুলে সর্বদা হি গুরু হয়ে রুহত, সে তাঁর গুরুতার রয়েছে, কিন্তু সে গুরুতাটা যে কৃপার স্বভাবটা গুরুত্ব, কিন্তু সি সি হচ্ছে তৃণাদেবী, এ বিরুদ্ধ, এ হচ্ছে বিরুদ্ধ আশ্রয়, সে কেবে গুরু বলে মনে করবেনি, কিন্তু তাঁর ভাব হচ্ছে তৃণাদেবী, কিন্তু তাঁর পাখে অছি কোণ গুরু বস্তুটা কোণ, সেটা কৃপা বস্তু, ভগবান কৃপা বস্তু, কৃপা হি তাঁকে সঞ্চারিত করে। ব্যক্তি বিশেষের স্বভাব দেখলে, ব্যক্তি বিশেষের গুণ দেখলে, ব্যক্তি বিশেষকে দেখলে তাঁর ব্যক্তির উপাসক হল, অসুবিধা কোণ আছে। আমি যদি প্রভুপাদকে উপাসনা করি তুমি ব্যক্তিভাবে উপাসনা কল অলগা, যদি ভগবান শুদ্ধ ভক্ত ভগবান কৃপা পাইছেন কৃষ্ণ কৃপা শ্রী মূর্তি তোমার ভাব অলগা, ব্যক্তি উপাসক মানে জীবনের সফল হুম সে গুরু মূর্তি বুদ্ধি হয়ে যায়, গুরু যেতে জনকর মূর্তি বুদ্ধি হয়েছে সে ব্যক্তি উপাসক, ব্যক্তি ভাবতি সে জন পর্সন, সে হচ্ছে সে তো ব্যক্তিটা না, জনকে কেবে না সে জন ব্যক্তিটা, সে জন পর্সন, সে সর্বি ধরছেন না না, আমি সেটাকে দেখব না, তার শক্তিটাকে দেখব, শক্তি দেখিয়া গেলে তুমি কোণ করা পড়ব, শক্তি দেখিয়া গেলে তোমার গোটে যেমনি ଜଳର ଶକ୍ତିଟା ବର୍ତ୍ତମାନ ଆଲୋକ ରୂପରେ ପ୍ରତିଫଳିତ ହେଇଛି, ତାକୁ ଶକ୍ତିର ଦେଖିବାକୁ ହେଲେ ତୁମେ ପାରିବନି, ତୁମକୁ ତାକୁ ଗୋଟେ ଦରକାର ଟେଷ୍ଟୁଲେଟ ଦରକାର, ବଲ୍ଟ ଦରକାର, ଶକ୍ତି ପ୍ରକାଶିତ ହେବା ପାଇଁ ଶକ୍ତିର ପ୍ରକାଶକ ଯେଉଁ ଜିନିଷ ରହିଛି ତାକୁ ଦରକାର। ସେଥିପାଇଁ ଯେଉଁ ଗୁରୁଙ୍କର ଯେଉଁ ଶକ୍ତିଟା ରହିଛି ଗୁରୁଙ୍କ ପାଖରେ, ସେଇଟା ତୁମକୁ ଦେଖିବାକୁ ହେଲେ ତୁମକୁ ଶରଣାଗତ ହେବାକୁ ପଡ଼ିବ। ଶକ୍ତି ଦ୍ୱାରା ହିଁ ତୁମେ ଦେଖିବ, ତୁମର ସରଳତା ସମର୍ପଣ ଭଗବାନଙ୍କ ସେବା ଦ୍ୱାରା ତୁମେ ଦେଖିପାରିବ, ସେଇଟା ନ ଦେଖିପାରିବନି। ସେଥିପାଇଁ ଗୁରୁ ଦର୍ଶନ, ଗୁରୁ ଗ୍ରହଣ ଜୀବର ଭାଗ୍ୟରେ ହେଇଯାଏ, କିନ୍ତୁ ଗୁରୁ ଦର୍ଶନ ଜୀବର ଭାଗ୍ୟ ରହେ ନା। ଗୁରୁ ଗ୍ରହଣ କରିନିଅନ୍ତି କିନ୍ତୁ ଗୁରୁ ଦର୍ଶନ ହୁଏ ନା। ଗୁରୁ ଦର୍ଶନ ତ ହେଇଗଲେ ଗଲା, ତାର ଲଘୁତା ରହିଲାନି, ସେ ତ ଭଗବାନ ପାଇଗଲା। ଗୁରୁ ସମସ୍ତେ ଗ୍ରହଣ କରନ୍ତି, ମନ୍ତ୍ର ଜପ କରନ୍ତି, ଆନିକ କରନ୍ତି, ଅର୍ଚ୍ଚନା କରନ୍ତି, ସବୁ ଗୁରୁଙ୍କର ଇଏ ବିସ୍ତାର, ଇଏ ହେଉଛି ଗୁରୁ ସଂସାର, କିନ୍ତୁ ଗୁରୁ ଦର୍ଶନ ହୁଏ ନା। ସେଥିପାଇଁ ଜୀବ ହିଁ ସବୁବେଳେ ସଂସାର ରହିଯାଏ। ଯାହାର ଗୁରୁ ଦର୍ଶନ ହୁଏ ସେ ଗୁରୁ ଦର୍ଶନ ତ ହେଉଛି ଭଗବତ ଶକ୍ତିର ଦର୍ଶନ, ଭଗବାନଙ୍କର ଦର୍ଶନ ଆଉ, ନା ଭଗବାନଙ୍କ ଶକ୍ତିଟା, ରାଧାରାଣୀଙ୍କ ଶକ୍ତିଟା ଆସିଛି ଗୁରୁଙ୍କ ପାଖକୁ ଆଉ, ସେଇଟା ଦର୍ଶନ କରିବା ଆଉ, ସେଇଟା ତ ସାଧନ ଆଉ, ସେଇଟା ଜୀବନ ସାରା ଆମେ ଏତେ ପରିଶ୍ରମ କରୁଛେ ସେଇଟା ଦେଖିବା ପାଇଁ ଆଉ। ଶକ୍ତିଟା ଯେଉଁଟା ଆମ ପାଖରେ ଆସିକି ପହଞ୍ଚିଛି ସେଇଟା ଆମେ ଦେଖିପାରୁନି, ଆଉ ଭଗବାନ କ'ଣ ଦେଖିବା। ଯାହାଙ୍କର ଶକ୍ତି ପ୍ରକାଶିତ ହେଇକି ଆମ ପାଖରେ ଆସିକି ପହଞ୍ଚୁଛି, ଆମେ ସେଇଟାକୁ ଦେଖିପାରୁନି। ଏଇଠି ଯଦି ବଲ୍ଟା ଜଳୁଛି, ତୁମେ ଏଇଠି ଯଦି କରେଣ୍ଟଟାକୁ କିଛି ବୁଝିପାରୁନି, ତୁମେ କହିବ ମୁଁ କେଉଁଠିକି ଯିବି, ହୀରାକୁଦକୁ ଯିବି, ହୀରାକୁଦ ତୁ କ'ଣ ବୁଝିବ, ବିରାଟ ବିରାଟ ଟର୍ବାଇନ୍ ଲାଗିଛି, ବଡ଼ ବଡ଼ ଜିନିଷ ଦେଖି ତୁ କ'ଣ ବୁଝିବ। ଏଇ ଟେଷ୍ଟର ଲଗେଇ ଦେଖ କେମିତି କ'ଣ କାମ କରୁଛି, ବଜେଟ୍ ବି କ'ଣ ନେବ, ଏଇଠି ତୁମେ ବୁଝିପାରୁ ନା, ତୁମେ ହୀରାକୁଦ ଯାଇ କ'ଣଟା ବୁଝିବ, ତୁମେ କିଛି କରିପାରିବନି, ସେ ହବନି। ସେଥିପାଇଁ ସେ କହୁଛନ୍ତି ଧ୍ୟାୟସ୍ତୁ ଅନ୍ଧସ୍ୟ ଯଶ ତ୍ରି ସନ୍ଧ୍ୟା, ତିନି ସନ୍ଧ୍ୟା ଆମେ ତାଙ୍କୁ ପ୍ରାର୍ଥନା କରୁଛି। ଏ ବଡ଼ ଗୌଡ଼ିଆର ଯେଉଁ ସିଦ୍ଧାନ୍ତ, କୌଣସି ସମ୍ପ୍ରଦାୟର ନାହିଁ କି ହବନି କି ଆଉ କେହି ଆସିବେନି ଜଗତରେ ଏମିତି ସିଦ୍ଧାନ୍ତ, କାରଣ ମହାପ୍ରଭୁ ସମ୍ପ୍ରଦାୟ ନା ଏଇଟା, ଏଥିରେ ଭକ୍ତଭାବ ପ୍ରାବଲ୍ୟ ଭଗବତ ଶକ୍ତି, ଏ ଯେଉଁ ବ୍ୟାଖ୍ୟା, ଏ ଯେଉଁ ସବୁ ଆଚାର୍ଯ୍ୟ ରହିଛି, ଯଦି ପ୍ରଭୁପାଦ ଆଚାର୍ଯ୍ୟମାନେ ଦୟା କରିବେ, ଭାଗବତ ପଢ଼ି ନବ ତୁମେ, ଶାସ୍ତ୍ର ପଢ଼ି ନବ, ଗୀତା ପଢ଼ି ନବ, ଟୀକା ଟିପ୍ପଣୀ ପଢ଼ି ନବ, କିନ୍ତୁ ବୈଷ୍ଣବ ସିଦ୍ଧାନ୍ତ ଯେଉଁ ରହିଛି ସେଟା କେବଳ ଆଚାର୍ଯ୍ୟମାନଙ୍କର ପଦାଙ୍ଗ ଅନୁସରଣ କଲେ ତାଙ୍କୁ ହିଁ, ତାଙ୍କ କୃପା ହିଁ ତୁମ ପାଖରେ ଏଇଟା ପ୍ରକଟ ହବ, ନହେଲେ ହବନି। ମାନେ ଶାସ୍ତ୍ରଜ୍ଞ ହେଇଗଲେ ଯେ, କାରଣ କୃପାଟା ସ୍ୱାନୁଭବ ଦିଏ, ସ୍ୱାନୁଭବରେ ତୁମେ ଜାଣିପାରିବ ସେ ତତ୍ତ୍ୱଟା କ'ଣ, ସେ ନହେଲେ ହେଇପାରିବ। ତତ୍ତ୍ୱଟା ଗୋଟେ ସୁପରଫିସିଆଲ ଜିନିଷ ନୁହେଁ, ତୁମେ ଘୋଷିଦେଲ ଜାଣିଦେଲ ଏ ତତ୍ତ୍ୱଟା ଆମକୁ କହିଦେବି, କୃଷ୍ଣସ୍ତ ଭଗବାନ ସ୍ୱୟଂ, ଏଇଠି ଗୀତାରେ ଏଇଟା ଅଛି, ଭାଗବତରେ ଏଇଟା ଅଛି, ସେଥିପାଇଁ କୃଷ୍ଣ ଭଗବାନ ହେଇଗଲେ ନାହିଁ, ସେଇଟା ତତ୍ତ୍ୱଟା ତୁମେ ଜାଣିଲ, ତୁମ ହୃଦୟଙ୍ଗମ କରନ, ସେଟା ମ୍ୟାନିଫେଷ୍ଟ ହେଇ, ତେଣୁ ଭଗବାନ ଯେଉଁ ବର୍ତ୍ତମାନ ବଦଳିଗଲେ, ମୁଁ ଏ କଥାରେ କହୁଥିଲି। ଶିଷ୍ୟତେ ହଂସ ଆଦିମାମ ତ୍ୱମ୍ ପ୍ରପନ୍ନମ୍, ମୁଁ ଶିଷ୍ୟ ହେଇଗଲି, ଶିଷ୍ୟ ହେଇଗଲା ମାନେ ତୁମର ଆଉ ଲଘୁତା କିଛି ରହିବନି, ତୁମେ ଗୁରୁଙ୍କ ସାଙ୍ଗରେ ଆଉ ସେମିତି ପ୍ଲେ କରିପାରିବନି, ଖେଳିପାରିବନି, କିଛି କଣ୍ଡିସନ କରିପାରିବନି, କୌଣସି ଜିନିଷ କରିପାରିବନି। ଅନ୍ୟ ଭାଷାରେ କହିବାକୁ ଗଲେ ତୁମର ସ୍ୱତନ୍ତ୍ରତା କିଛି ରହିବନି, ତୁମେ ତୁମର ମରଣ ଗୋଟେ ହେଇଗଲା। ଶିଷ୍ୟ ମାନେ କ'ଣ, ତୁମେ ଗୋଟେ ମରିଗଲ ଜାଣ, ତୁମର ଗୋଟେ ଜନ୍ମ ଗଲା ବର୍ତ୍ତମାନ ଫିନିଶ, ଆସିଗଲା ସେଗୁଡ଼ା ତ ଆଜିକାଲି ନାହିଁ କି ଆଜିକାଲି ଆଚାର୍ଯ୍ୟମାନେ ଯେଉଁଟା ପ୍ରଭୁପାଦ ଗୁଡ଼ା କ'ଣ ଜାଣନ୍ତିନି, ଜାଣିଛନ୍ତି ଯଦି, ମୁଁ ସେ ଜନ୍ତାର ବୋଲି ବସି ଚିନ୍ତା କରୁଥିଲି, ଯଦି ଗୋଟେ ଜୀବକୁ ସାମାଜିକ ନ୍ୟାୟ ଦୃଷ୍ଟି ତାକୁ ଦେଖାଯାଉନି, ଗୋଟେ ଜୀବ ଧାର୍ମିକ କଥା ଛାଡ଼, ସାମାଜିକର କେମିତି କଥା କହିବା ଦରକାର, କେମିତି ଖାଇବା ଦରକାର, କେମିତି ଆଚରଣ ହେବା ଦରକାର, ଏଇଟାକୁ ତ ଶିଖିପାରୁନି, ସେ ଲୋକ କ'ଣ, ତାକୁ କ'ଣ ଆଶା କରାଯିବ ତା ପାଖରୁ ଭଗବତ ପ୍ରେମଟା, ଆଚାର୍ଯ୍ୟମାନେ ଏଇଟା ଜାଣିନଥିଲେ, ସେଦିନ ବସିକି ସେ ଚିନ୍ତା କରୁଥିଲେ। ଲୋକଗୁଡ଼ାଙ୍କୁ ଏତେ କହିଲା ପରେ ଭକ୍ତମାନେ ଏତେ ଏତେ ଜିନିଷ ଭୋଜନ କରୁଛନ୍ତି, ଏହା କରୁଛନ୍ତି କଥା ଭାଷା ଆଚରଣ ଗୋଟେ କଥା କେମିତି କ'ଣ, ସମାଜ ଗୋଟେ ସମାଜରେ ସାମାଜିକ ନ୍ୟାୟ ଗୁଡ଼ାକ ଲୋକ ବଦଳୁଛନ୍ତି, ଭକ୍ତମାନଙ୍କୁ ସାମାଜିକ ଲୋକ ଗୁଡ଼ାକ ଦୋଷ ଦେଉଛନ୍ତି, ତେଣୁ ଏଇ ଲୋକମାନେ ପ୍ରେମପ୍ରାପ୍ତି କେମିତି ହେବେ। ଆଚ୍ଛା ଆଚାର୍ଯ୍ୟମାନେ କ'ଣ ଜାଣିନଥିଲେ, ଜାଣିଥିଲେ, କିନ୍ତୁ ଯେହେତୁ ଏଇଟା ହେଉଛି ପ୍ରାମାଣିକ ଆଉ ମନ୍ତ୍ର, ମନ୍ତ୍ର ଶକ୍ତି ଅଛି, ବିଗ୍ରହର ଶକ୍ତି ଅଛି, ଆଚାର୍ଯ୍ୟମାନଙ୍କର ଶକ୍ତି ଅଛି, କିଛି ନହେଲେ ଯିବ ଏ ଲାଇନ୍କି ଆସି ପାପରୁ ବଞ୍ଚିକି ଟିକେ ସ୍ୱୀକୃତି ପ୍ରାପ୍ତ ବାସ୍, ଆଉ ଯାହାର ସ୍ୱୀକୃତି ଅଛି ପୂର୍ବର ସେ ତାର ପ୍ରୋଗ୍ରେସ୍ କରି ପଳେଇବ। ଦୁଇ ଜଣଙ୍କୁ ଏଇ ଚାନ୍ସ ଦିଆହେଉଛି, ସ୍ୱୀକୃତି ରୋଜଗାର କର, ଆଉ ଯାହାର ସ୍ୱୀକୃତି ଅଛି ସେ ସାଧୁସଙ୍ଗ କରିକି ଭଗବାନଙ୍କ ନାମ ଭଜନ କରି ଆଗକୁ ପଳା, ଏ ଜଗତରୁ ପଳା, ଦୁଇ ଜଣ ପାଇଁ ଚାନ୍ସ ଆଚାର୍ଯ୍ୟ ଦେଇଛନ୍ତି ଆଉ, ନହେଲେ ତ ହେବନି। ଶିଷ୍ୟଟା ଗୋଟେ ଗମ୍ଭୀର ଜିନିଷ, ଆଉ ତୁମକୁ ଏତେ କଥା କ'ଣ କୁହା, ତୁମର ଇଣ୍ଡିପେଣ୍ଡେଣ୍ଟ, ତୁମର ମରଣ ହେଇଗଲା ବୋଲି ଜାଣ, ତୁମେ ଆଉ ବଞ୍ଚିନ, ତୁମେ ଅନ୍ୟ ଜଣଙ୍କ ହାତରେ ରହିଲ ବର୍ତ୍ତମାନ, ତୁମର ଆଉ ଗୁରୁଦେବ କୁହନ୍ତି ତୁମେ ରିଷ୍ଟ୍ରେନ୍ କରିପାରୁନି, ୟୁ କ୍ୟାନଟ୍ ରିଷ୍ଟ୍ରେନ୍ ୟୋର ଇଣ୍ଡିପେଣ୍ଡେଣ୍ଟ, ତୁମେ ଥରେ ଶିଷ୍ୟ ହେଲା ମାନେ ଆଉ ତୁମର କିଛି ଅଧିକାର ନାହିଁ। ଆଜିକାଲି ତ ଏଇଟା କି ସମାଜ ଆସିକି ପହଞ୍ଚିଲା, ଏଇ ଗୁରୁଙ୍କୁ ଚ୍ୟାଲେଞ୍ଜ କରିଦେଉଛନ୍ତି, ଛାଡ଼ିକି ପଳେଇବେ, ଗୁରୁଙ୍କ ବିରୁଦ୍ଧରେ ଲେଖିଦେବେ, ତାଙ୍କ ମନ ପଡ଼ିଲାନି, ତାଙ୍କ ହିସାବ ହେଲାନି, ସେ ଗୋଟେ କିଛି କରିଦେବେ, ନା ତୁମେ କରିପାରିବନି, ତୁମର ସେ ଅଧିକାର ନାହିଁ, କନିଷ୍ଠ ଅଧିକାରୀ ଗୁରୁ ହେଲେ କରିପାରିବନି, ଶାସ୍ତ୍ର କହିଛି ସସମ୍ପ୍ରଦାୟରେ ଆସୁଛନ୍ତି, କେବଳ ସେ ଯଦି ପତିତ ହୁଅନ୍ତି, କେଉଁ ନାରୀ ସଙ୍ଗ କରନ୍ତି କ'ଣ, ଗୁରୁ ଅପି ଅବିଲୁପ୍ତ ସେ କାର୍ଯ୍ୟ କାର୍ଯ୍ୟ ଜାହାନତ ହଉ ଉତ୍ପତ୍ତି ପ୍ରତିପନ୍ନ ସେ ପରିତ୍ୟାଗ ବିଧିୟତେ। ଗୁରୁ ତୁମେ ଏମିତି ତୁମେ ଶିଖିଛ ନା କିଛି, ଯଦି ପିତାମାତାକୁ ତୁମେ ରିଜେକ୍ଟ କରିପାରିବ ନା, ତୁମର ଅଧିକାର ନାହିଁ, ଗୁରୁ କେମିତି ତୁମେ ରିଜେକ୍ଟ କରିବ, କରିପାରିବନି। କନିଷ୍ଠ ଅଧିକାରୀ ଗୁରୁ ହେଲେ ତୁମର, ସେଥିପାଇଁ ଶାସ୍ତ୍ର କହିଲା ଯଦି ଗୁରୁ କନିଷ୍ଠ ଅଧିକାରୀ ତୁମକୁ ତୁମେ ଚାହୁଁଛ ଉନ୍ନତ ଓ ଶିକ୍ଷା, ତୁମେ ଗୁରୁଙ୍କର ଅନୁମତି ନେଇକି ତୁମେ ଯିବ, ଯାଇକି ଶିକ୍ଷା କରିବ ଶିକ୍ଷା ଗୁରୁଙ୍କ ପାଖରୁ, ଆଉ ଶିକ୍ଷା ଗୁରୁଙ୍କୁ ଦେଖିବା, ଗୁରୁଙ୍କୁ ଅଭିନ୍ନ ଦୃଷ୍ଟିରେ ଦେଖିବ, ପୁଣି ଶିକ୍ଷା ଯାହା ଶିକ୍ଷା ଶିକ୍ଷା କରିସାରିବ, ନରହରି ଚକ୍ରବର୍ତ୍ତୀ ଠାକୁରଙ୍କ କଥା, ଗୁରୁତତ୍ଵ ଜଗତରେ ପରେ ଯଦି ଖୋଲି ଦେଇଛନ୍ତି, ପରେ ଯଦି କିଏ ଖୋଲି ଦେଇଥାନ୍ତି, ସେମିତି ଗୁରୁଦେବ ସବୁ ଥିଲା ସବୁ, ମାନେ ଗୁରୁଦେବ କ'ଣ ନିଜେ ଆସି କ'ଣ କେଉଁଠୁ ମାନେ ନିଜ ମତ କହିଛନ୍ତି କି ନାଇଁ ନାଇଁ, ଆଚାର୍ଯ୍ୟମାନଙ୍କର ଯେଉଁ ଜିଷ୍ଟ ଗୁଡ଼ା ସବୁ ଯେତେ ଯେଉଁ ଭକ୍ତିନାଥ ଠାକୁରଙ୍କର ଖୋଲ ଭକ୍ତିନାଥ ଠାକୁର ସବୁଗୁଡ଼ିକ ଗୁରୁଦେବ ସବୁଗୁଡ଼ା ଆଣିକି ସେଇଟା କହିଛନ୍ତି ଆଉ, କାହିଁକିନା ସେଇଟା ହେଉଛି ଗୁରୁକ୍ଷେତ୍ରଟା, ସେ ବଳଦେବଙ୍କ କ୍ଷେତ୍ରଟା ନା କୋଉଟ ଭୁବନେଶ୍ୱର, ଆଉ ସେଠି ତିନି ବଳଦେବ ରହିଲେ ପ୍ରଭୁପାଦ ଆଉ ଶିବଜୀଙ୍କର କ୍ଷେତ୍ର, ସବୁ ଗୁରୁଙ୍କର ସେଠି ଜାଗା, ସେଠି ଗୁରୁତତ୍ଵର ପ୍ରକାଶ, ଗୁରୁଦେବ ଯେଉଁ ସବୁ ଗୁରୁତତ୍ଵ ସବୁ କହିଛନ୍ତି ତାକୁ ପଢ଼ିଲେ ବି ତୁମେ ଧରିପାରିବନି, କେବଳ ତାଙ୍କୁ ପ୍ରାର୍ଥନା କଲେ ଧରିପାରିବ, ଗୁରୁ ଜିନିଷଟା କ'ଣ କାହିଁକି ଗୁରୁ ଏ ଜିନିଷ କହୁଛନ୍ତି ସେସବୁ ବୁଝିବା ବହୁତ କଷ୍ଟ, ତୁମେ କହିଦେଲେ ବି ତାଙ୍କୁ ତୁମର ରିଲେସନ୍ କିଛି ଆସିବନି, ତୁମର ଇଣ୍ଡିପେଣ୍ଡେଣ୍ଟ କିଛି ରହିବନି, ସେ ଶକ୍ତିଟା ତୁମକୁ ଯଦି ଆସିବ ଆଉ ତୁମର ତୁମ ପାଖରେ ଯଦି ଇଣ୍ଡିପେଣ୍ଡେଣ୍ଟ ଆସିଲା ଶକ୍ତିଟା ପ୍ରବେଶ କରିବ କେମିତି, ଏଇଟା ସରଳ କଥାରେ ତୁମେ ବୁଝିଦେଉ ନା, ତୁମ ପାଖରେ ଯଦି କିଛି ଗୋଟେ ରହିଲା ତୁମର ସେ ଶକ୍ତିଟା କେମିତି ପ୍ରବେଶ କରିବ, ଯେମିତି ଗୋଟେ ବ୍ୟକ୍ତିଟା ଷ୍ଟ୍ରଙ୍ଗ ଅଛି, ଭୂତଟା ବସିପାରିବନି ବସିପାରିବନି ନା, ତୁମେ ଯେତେବେଳେ ଇଣ୍ଡିପେଣ୍ଡେଣ୍ଟଟା ତୁମର ସ୍ୱତନ୍ତ୍ରତା ରହିଲା, ତୁମର କିଛି ଗୋଟେ କାମ କରୁଛି ସେଇଟା ଶକ୍ତି ଆସିବନି, ଗୁରୁ କୃପାଟା ଆସିବନି। ଶିଷ୍ୟତେ ହମ ସାଧିମାମ ପ୍ରପନ୍ନମ, ସାଧିମାମ କହିଲେ ନା ଶୋଧନଙ୍କର ପ୍ରପନ୍ନମ, ଏ ପ୍ରପନ୍ନମ ଶବ୍ଦ ରହିଲା, ପ୍ରପନ୍ନମ ଯୋଉ ରହିଲା, ପ୍ରପନ୍ନମ ମାନେ କ'ଣ, ପୂର୍ଣ୍ଣ ଦେଖ ପ୍ରଭୁପାଦଙ୍କ ତାତ୍ପର୍ଯ୍ୟ କ'ଣ, ପୂର୍ଣ୍ଣ ମୁଁ ଶରଣାଙ୍ଗତ ହେଲି, ତୁମେ କହିପାରିବନି ଏଇଟା ମୋତେ ଭଲ ଲାଗିବ, ଆଜିକାଲି ତ ମାନେ ଆଜିକାଲି ଗୋଟେ କ'ଣ ଗୁରୁ କରିବା ମାନେ ଗୋଟେ ବ୍ୟାଡ୍ ବାର୍ଗେନିଂ ଭଳିଆ କାମ, କେବଳ ଆଚାର୍ଯ୍ୟମାନେ ଯେହେତୁ ଗୋଟେ ସଂସ୍ଥା କରିଛନ୍ତି ବିଗ୍ରହ ଆଉ ଭଗବାନଙ୍କର ସେବା, ଆଚାର୍ଯ୍ୟମାନେ ଜିନିଷ ଗ୍ରହଣ କରିଛନ୍ତି, ଆମେ କ'ଣ ଆଚାର୍ଯ୍ୟଙ୍କଠୁ ବଡ଼ ଯେ ଆଉ ନା ବଡ଼ ତ୍ୟାଗୀ, କିନ୍ତୁ ଯଦି କୁହାଯିବ ସେ ଯେଉଁ ସ୍ଥିତି, ସେ ଯେଉଁ ଶିଷ୍ୟର ଯେଉଁ ସ୍ଥିତି ସେ ଜଗତରେ ନାହିଁ, କିନ୍ତୁ ସାମାଜିକ ନ୍ୟାୟ ଗୁଡ଼ା ଜାଣିନାହାନ୍ତି, ସେମାନଙ୍କର ସବୁ ଇଣ୍ଡିପେଣ୍ଡେଣ୍ଟ ନେଚର ରହିଛି, ତାଙ୍କ ଚଏସ୍ ରହିଛି, ମୁଁ ଏମିତି ଚଳିପାରିବିନି, ଏମିତି ଖାଇପାରିବିନି, ମୋର ଏମିତି ଜାଗାରେ ରହିବି, ମୋର ଏମିତି ମୋତେ ଗରମ ହେଉଛି, ମୋତେ ଏଇଟା ଦରକାର, ତୁମେ କିଏ ଶିଷ୍ୟ ଶିଷ୍ୟ ପାରିବ, ତେଣୁ ଏ ଜନ୍ମରେ କିଛି ସ୍ୱୀକୃତି ପ୍ରାପ୍ତ ହେବ ଏତିକି ଜାଣ, ଶିଷ୍ୟ ହେଲେ ତୁମର ଇଣ୍ଡିପେଣ୍ଡେଣ୍ଟ ତୁମେ କିଛି ରଖିପାରିବନି, ଗୋଟେ ଜୀବନଟା ବିକା ମୁଣ୍ଡକଟା ଏଇଟା ଲାଇଫ ଆଉ, ତ ଶରଣାଗତ ହବ ଆଉ, ତୁମର ଦୁର୍ବଳତା ଥାଇପାରେ, ଦ୍ୟାଟ୍ ଇଜ୍ ଡିଫରେଣ୍ଟ ପାର୍ଟ, ସେଇଟାକୁ ଗୋଟେ ସାଇଡ୍ରେ ରଖ, ଦୁର୍ବଳତା ତାଙ୍କର, ଅର୍ଜୁନଙ୍କର ଦୁର୍ବଳତା କ'ଣ ରହିଛି, କୃଷ୍ଣଙ୍କୁ ଛାଡ଼ିପାରୁନାହାନ୍ତି ଆଉ କୌରବମାନଙ୍କୁ ଛାଡ଼ିପାରୁନାହାନ୍ତି, ଧର୍ମକୁ ଛାଡ଼ିପାରୁନାହାନ୍ତି, ଏ ଦୁର୍ବଳତା, ତିନିଟା ଦୁର୍ବଳତା ରହିଛି, କିନ୍ତୁ ସେ ପୁଣି ଶିଷ୍ୟ ହେଲେ, ଏ ଶାସ୍ତ୍ରଟା ତୁମେ କ'ଣ ଗୀତା ପଢ଼ ଜାଣିପାରିବ ନା କ'ଣ, ଏଇଟା ଧରିପାରିବନି, ତିନିଟା ଦୁର୍ବଳତା ତାଙ୍କର ରହୁନି, ସେ ସେ ଷ୍ଟ୍ରଗଲିଂ କରୁଛନ୍ତି ନା, ଆଉ ୱିକନେସ୍ଟା ଚାଲି ଆସୁଛି, ଯେତେବେଳେ ଧର୍ମ ବିଷୟରେ ଧର୍ମ ଛାଡ଼ିଦେବି କ୍ଷେତ୍ରରେ ପୁଣି କ'ଣ ହବ ଗତି, ପୁଣି ସ୍ୱଜନକୁ ଦେଖିଦେଉଛନ୍ତି ପୁଣି ୱିକନେସ୍ ଚାଲି ଆସୁଛି, ଆମ ଭଳି ଆମେ ଛୋଟ କ୍ଷୁଦ୍ର ଯିବେ ବୋଲି ଆମର କାମ କ୍ରୋଧ ଭୋଜନ ନାରୀ ଧନ ଏଇ ୱିକନେସ୍ ରହିଛି, ତାଙ୍କର ବି ତିନିଟା ୱିକନେସ୍ ଥିଲା ନା, ଶିଷ୍ୟର ଦୁର୍ବଳତା ରହିବ ଏଇଟା ଗୋଟେ ପ୍ରମାଣ ନା, ସେ ଯଦି ସ୍ୱତନ ଶୁଦ୍ଧ ବକ୍ତ ତାହେଲେ ଶିଖାଣ ସେ କାହିଁକି ଜଗତକୁ ଆସିଥାନ୍ତା, ମାତୃଗର୍ଭରେ ଆସିଲା ଦୁର୍ବଳତା କିଛି ଥିବ ଆଉ, ସେ ତ କେଉଁ ଜନ୍ମରେ ହେଲେ ଦୁର୍ବଳତାକୁ ପାର କରିକି ତ ଯିବ ନା ଭଗବାନଙ୍କ ପାଖକୁ, କେଉଁ ଜନ୍ମରେ ସେ ଆରମ୍ଭ କରିବ, ଜଣଙ୍କର କାମନା ଆସୁଛି ସେ ବିବାହ ହେଲା ଠିକ ଅଛି, ବିବାହ ସରିଲା ପୁଣି କାମନାଟାକୁ ସେ ବିବାହ ବୈବାହିକ ପ୍ରଥାରେ କାମନାଟାକୁ ବିଦୂରିତ କରିକି ଭକ୍ତି ନ କରିପାରିଲା, ପୁଣି କ'ଣ କରିବ, ସେ କାମନା ରହିଗଲେ ପୁଣି ଆଉଥରେ ବିବାହ ହବ, କୌଣସି ସିଷ୍ଟମଟା ଭୁଲ ନାହିଁ, ବ୍ରହ୍ମଚାରୀ ସିଷ୍ଟମଟା ଭୁଲ ନାହିଁ କି ଗୃହସ୍ଥ ସିଷ୍ଟମ କୌଣସି, କାରଣ ଭଗବାନଙ୍କର ଚତୁର୍ବର୍ଣ୍ଣ ମୟ ସୃଷ୍ଟ ଗୁଣକର୍ମ ବିବାହ ଅଛି, ସବୁର ଉଦ୍ଦେଶ୍ୟ ରହୁଛି ତୁମେ କେମିତି କୃଷ୍ଣ ପାଖକୁ ଯା, ଏ ଜଗତରେ କ'ଣ ଅଫିସର ପୋଷ୍ଟ ବି ଅଛି, ପିଅନ ପୋଷ୍ଟ ବି ଅଛି, କ୍ଲର୍କ ପୋଷ୍ଟ ବି ଅଛି, ସବୁ ଜିନିଷ ରହିଛି, ତୁମର କ୍ୱାଲିଫିକେସନ ସାର ତୁମେ କାମ କର, ତୁମ ଦରମା ନିଅ, ଯେମିତି ସରକାର କରୁଛି ସେଭଳି ଆମର ଯୋଗ୍ୟତା ହିସାବରେ, ଆମର ଲକ୍ଷ୍ୟଟା ଏଇଟା ନୁହେଁ, ଯଦି କୁହାଯିବ ପୁରା ନିରପେକ୍ଷ କଥା ସେ ସମାଜ ଡରିଯିବ, ନିରପେକ୍ଷ କଥା କହିଲେ ସମାଜ ଭକ୍ତି ତ ଡରିଯାଉଛନ୍ତି ଆଉ ସମାଜ କଥା କ'ଣ କହିବା, ଆଜ୍ଞା ଆଚାର୍ଯ୍ୟଙ୍କର ବାଣୀ ବାଡ଼େଇଦେଲେ ଦ୍ୱିପଦ ଛାନିଆ ହେଇଯିବେ, ସିଏ କ'ଣ ସେ ସବୁବେଳେ ତତ୍ଵ ଗୁଡ଼ା ମୁଣ୍ଡ ବିନ୍ଧୁଛି ମ କହିଦେଉଛନ୍ତି ପିଲା, ତୁମେ ତୁମେ କିଏ ତୁମେ ବୁଝିପାରୁନ, ତୁମର ଏଠି କିଛି କର୍ତ୍ତବ୍ୟ ନାହିଁ, ତୁମର କୌଣସି କର୍ତ୍ତବ୍ୟ ନାହିଁ, ହଜାର ଦୁର୍ବଳତାରେ ଘେରିକି ରହିଛି, ତୁମର କେବଳ ଶରଣାଗତ ମୁଣ୍ଡ ପିଟିକି କେବଳ କେମିତି ଜଗତରୁ ବାହାରିକି ମୋର ଯିବାର ଅଛି, କିଛି କାହାର କର୍ତ୍ତବ୍ୟ ଆମର ଜଗତର କାହା ପ୍ରତି କିଛି କରିବାର ନାହିଁ, ଲାଷ୍ଟ। କିନ୍ତୁ ଆମେ ଆମର ତ ଜଗତରୁ ପାଇବାର ଅଛି, ଆଉ କରିବନି କେମିତି? ଆର୍ଟିଫିସିଆଲ ତୁମେ କରିପାରିବନି, ତୋର ପାଇବାର ଅଛି, କାହା କତୁରୁ ସ୍ନେହ ପାଇବାର ଅଛି, କାହା କତୁରୁ ଧନ ପାଇବାର ଅଛି, କାହା କତୁରୁ କାମନା କରିବ ଆଉ ଜଗତ ପାଇଁ। ଆଉ ତୁ ଜଗତରୁ ବିତସ୍ପୃହ ହେଇଗଲେ, ଭଗବାନଙ୍କ ପ୍ରତି ସମ୍ବନ୍ଧ ହେଲେ ଆଉ ଜଗତରେ କିଛି ଆଶା ରଖିବନି, ନହେଲେ ଜଗତର ସମ୍ମାନ ଆଶା ରହିଯିବ। ଆଉ ସାଧୁମାନଙ୍କୁ ଲାଷ୍ଟ ମାୟାର ମାୟା ପ୍ରଭୁପାତ କୁହନ୍ତି, ମାୟାର ଶେଷ ଜନତା, ଆଉ କିଛି ଆଶା ନଥିବ, କିନ୍ତୁ ମୋର ଗୋଟେ ସମ୍ମାନ ଆଶା ରହିଯିବ, ସେ ବି ଭଲ, ପୁନଃ ଟିକିବାକୁ ପଡ଼ିବ ଏ ଜଗତରେ। ଏତେ ସହଜ ନାହିଁ ନା, ନିରପେକ୍ଷ ଭାବରେ କହିବାକୁ ଗଲେ ଜୀବର କିଛି କର୍ତ୍ତବ୍ୟ ନାହିଁ, ଜୀବର ଗୋଟେ ମାତ୍ର କର୍ତ୍ତବ୍ୟ ହେଉଛି, କହିଲେ ନା, ଅହେତୁକୀ ଅପ୍ରଦିହତା ଯୋ ଆତ୍ମା ସୁପ୍ରସିଦ୍ଧତି, ଅଧ୍ୟକ୍ଷ ଜଙ୍କର ସେବା କରିବା, ଏଇଟା କରିପାରିବନି ନା, ତାର କିଛି ଆଶା କାମନା ରହିଛି, ଭଗବାନ ସେଠୁ ଅପଲିଫ୍ଟ କରୁଛନ୍ତି, ଠିକ୍ ଅଛି ଭାଇ ତୋର କିଛି କରିବାର ଅଛି, ତୁ ଏଇ ରାସ୍ତାରେ ତୁ କେତେବେଳେ ଖାଉଛୁ କିରେ, ତୋର ସବୁବେଳେ 7-8 ବେଳ ଖାଇକି ଆସୁଛୁ କ୍ଲାସ୍କୁ? ସେ ଭଗବାନ ସାହାଯ୍ୟ କରୁଛନ୍ତି ଗୋଟେ ଜୀବକୁ, ଜୀବଟା କେମିତି ଏ ଚକ୍ରରୁ ବାହାରୁ, ଯେଉଁ ସ୍ତରରେ ସେ ରହୁଛି ସେ ସ୍ତର ତୁମକୁ ସାହାଯ୍ୟ କରାଉଛି, ଆଉ ସେ ସେଟା ବୁଝିବନି, ମୋତେ କାହିଁକି ବିବାହ ହେଲା, ଠିକ୍ ଅଛି, କିଛି ଭୁଲ ନାହିଁ, ତୁମର କାମନା ଅଛି ବିବାହ ହେଲା, ବିବାହ ହେବାଟା ପୁଣି ସେଠି ବାହାରିବାକୁ ଚେଷ୍ଟା କର, ହାୟର ପର୍ପୋଜ୍ଟା କ'ଣ, ବିବାହରେ କ'ଣ କ'ଣ ମୋର ହାୟର ପର୍ପୋଜ୍ଟା କ'ଣ, କ'ଣ ଲକ୍ଷ୍ୟଟା କ'ଣ, କ'ଣ ମୁଁ ସ୍ତ୍ରୀ ଛୁଆ ପିଲାମାନଙ୍କ ଦାୟିତ୍ୱ ଜୀବନସାରା ନେବା, ତାପରେ ଦାୟିତ୍ୱ ନେଇଗଲା ପରେ ତାପରେ କ'ଣ ଭକ୍ତି ହେଲା କି ନାହିଁ, ସେଟା ତ ରେସ୍ପନ୍ସିବିଲ ନେବାକୁ ପଡ଼େ, କାରଣ ତୁମେ ତୁମେ ତାଙ୍କ କତୁରୁ କିଛି ତୁମେ ସ୍ତ୍ରୀ କତୁରୁ କିଛି କାମନା ଆଣି ପାଇଛ ନା, ଆଉ ତାକୁ ତାକୁ ଦାୟିତ୍ୱ ନେବାକୁ ପଡ଼େ। ଗୃହସ୍ଥ ଧର୍ମ ଭଗବାନ କହିଲେ, ପୁଣି କହିଦେଲେ ନାହିଁ 50 ହେଇଗଲେ ପୁତ୍ର ହେଇଗଲେ ଭାର, ସେଟା ଭଗବାନ କହିଲେ, ବିବାହ ପାଇଁ ଭଗବାନ କହିଛନ୍ତି, ବାହାରିବା ପାଇଁ ଭଗବାନ କହିଛନ୍ତି, କିନ୍ତୁ ବାହାରିଲା ବେଳକୁ ଭଗବାନ କଥା ଭୁଲି ଯାଉଛେ, ପଶିଲା ବେଳକୁ ମନେ ପଡ଼ୁଛି, ଦୁଇଟା କଥା ଭଗବାନ କହିଛନ୍ତି। ଭଗବାନଙ୍କର ଲକ୍ଷ୍ୟ ରହୁଛି ଗୋଟେ ଜୀବଟା ଏଇ ସଂସାରରୁ ବାହାରିକି ଯାଉ ଫାଷ୍ଟ, ଆଉ ଶିଷ୍ୟ ମାନେ ଅର୍ଥ ତାର ପ୍ରଥମ ଜବ୍ ହେଲା ଏଇଟା, ତୁମେ କାହିଁକି ଶିଷ୍ୟ ହବ, ପ୍ରଥମ ପ୍ରଶ୍ନ ଯଦି କରାଯାଏ, କାହିଁକି ଶିଷ୍ୟ ହବ ତୁମେ, ତୁମେ ପ୍ରଥମେ ଜାଣ ମୁଁ ଏ ଜଗତ ରହିବାର ନାହିଁ, ମୁଁ ମହାପ୍ରଭୁଙ୍କୁ, କାରଣ ଆମର ଯେଉଁ ପରମ୍ପରାରେ, ଆମ ପରମ୍ପରାରେ ଏଇ ଯେଉଁ ଅଲଗା ପରମ୍ପରା ଭଳିଆ କିଛି ନାହିଁ, ଅଲଗା ପରମ୍ପରାର ବେଷ୍ଟ ଫିଲୋସଫି ହେଲା ମୁକ୍ତି, ସଂସାର ବାଡ଼େ କଷ୍ଟ ମୁକ୍ତି ପାଇକି ପଳେଇଛି, ଏତିକି ମାନେ ପିଲା ଛୁଆ ଭଲ ରହେ, ଧର୍ମ ଅର୍ଥ କାମ, ମୁକ୍ତି ବି ଲାଷ୍ଟ ଜିନିଷ ତାଙ୍କର, ଆମର ଜଗତରେ ଟୋଟାଲ ରହିବାର ନାହିଁ, ଏଥିପାଇଁ ଆମେ ଆସୁଛେ, ଅଚ୍ୟୁତ ଗୋତ୍ରୀ ହେଉଛି, ଆଉ ଆମ ଆମ ଗୋତ୍ର ପରିବର୍ତ୍ତନ ହେଇଯାଉଛି ଆଉ। କିନ୍ତୁ ଏଇଟା ତ ବହୁତ ହେଭି ଜିନିଷ, ଗୋଟେ ଜୀବନରେ ବହୁତ କାମନା ରହୁଛି, ଅସଂସ୍କାର ଯାହାକୁ ପୂର୍ବର ସଂସ୍କାରଟା ବହୁତ କମ୍, ସାମାଜିକ ନ୍ୟାୟ ସ୍ତରକୁ ଆସିପାରୁନାହାନ୍ତି ସେମାନେ, ଆଉ ଧାର୍ମିକ ବୈଦିକ ଧାର୍ମିକ ପରମାର୍ଥିକ ପଥକୁ କେମିତି ଆସିବେ, ଗୋଟେ ବିବେକ ନାହିଁ, ଗୋଟେ ବିବେକ ରହୁନି ଆଜିକାଲି ଲୋକଙ୍କର, ଆଉ ତାଙ୍କୁ ବି ଦୋଷ ବି ଦେଇପାରିବେନି, ଆମେ ସମାଜରେ ଯେଉଁ ଭକ୍ତମାନେ ହେଉଛନ୍ତି ତାଙ୍କ ବି କିଛି ତ୍ରୁଟି ରହି ତାଙ୍କୁ ଦୋଷ ବି ଦେଇପାରିବେନି, ଆମେ ସେ ନିଜେ ନିଜେ ବଦଳୁଛୁ, ଆଉ ଆମକୁ ଯେଉଁଟା ଘୃଣା ଲାଗେ ବର୍ତ୍ତମାନ ସେମାନଙ୍କୁ ଭଲ ପାଇବାକୁ ପଡ଼ୁଛି, କାରଣ ଆମେ ଦେଖି ଚିନ୍ତା କରୁଛୁ ନା ନା ଏ ଜଗତର ହବନି ହବନି, ଆଚାର୍ଯ୍ୟମାନେ ସେୟା କରିକି ଆସୁଛନ୍ତି, ଆମେ ତ ଆମେ ଚିନ୍ତା କରୁଛୁ ସେ, ଆଉ ପ୍ରଭୁପାଦ ଯଦି ବିଦେଶୀମାନଙ୍କୁ ରଖି ପାଖରେ ରଖିକି ଭକ୍ତ କରିଥିଲେ, ଆମ ଆମେ ଭାରତୀୟ ହେଇକି ଆମକୁ ଗୁରୁଦେବ ଆମକୁ ରଖିଥିଲେ, ଆମେ କ'ଣ ଗୁରୁଦେବ ଷ୍ଟାଣ୍ଡାର୍ଡ଼ ଥିଲୁ, ସେଇଠି ଆମକୁ ଦେଖିଥାନ୍ତେ ଆମ ଦୋଷକୁ ଦେଖିଥାନ୍ତେ ଆମକୁ ଶିଷ୍ୟ କରିଥାନ୍ତେ କି, ଯେ ପ୍ରଭୁପାଦ ବିଦେଶୀଙ୍କର ଦୋଷ ଦୋଷ ଦେଖିଥାନ୍ତେ ଆମକୁ ଶିଷ୍ୟ କରିଥାନ୍ତେ କି, ଆଉ ଶିଷ୍ୟ ତ ସେୟା କରିବ ଆଉ, କିନ୍ତୁ ତାର ଲକ୍ଷ୍ୟଟା ସେ ବୁଝିବା ଦରକାର, ସେ ସବୁ ଗୁରୁଦେବ କହୁଥିଲେ, ଆମେ ଯେତେବେଳେ ସବୁ ୟମ୍ ପୁରା 20-21 ବର୍ଷର 22 ବର୍ଷର ସବୁ ଘର ଆମେ ଛାଡ଼ିଥିଲୁ, ସେତେବେଳେ ସାଧୁର ଶକ୍ତି ଥିଲା, ସଂସ୍କାର ବି ସେମିତି ଜଗତର ସମାଜର ସଂସ୍କାର ଥିଲା, ଆମର ବି କ'ଣ ପୂର୍ବର ପୁଣ୍ୟ ଥିଲା, ସେତେବେଳେ ଡିଟାଚମେଣ୍ଟ ଲାଇଫ୍, ବହୁତ ସୁନ୍ଦର ଜୀବନ ଲାଗୁଥିଲା, ସବୁବେଳେ ପୁରା ଫାଇଡ୍ ଅପ୍ ସେ ସ୍ପିରିଟ୍ ରହୁଥିଲା, ସାଧୁଙ୍କର ଉପସ୍ଥିତି ଗୋଟେ ଥିଲା। ଆଜିକାଲି ବହୁତ ପ୍ରକାର କଣ୍ଡିସନ ଗୋଟେ ପିଲାର, ବହୁତ ପ୍ରକାର ଜିନିଷ ଖାଇବା ପିଇବା ରହିବା ତାଙ୍କର ସବୁ ନିଜର ଚଏସ୍, ଏଇଟା ମୁଁ କରିବି ଏଇଟା କରିବିନି, ଯେ ଏଇଟା କରିବି, ଗ୍ରସ୍ତ ହୁଅନ୍ତୁ ବ୍ରହ୍ମଚାରୀ ହୁଅନ୍ତୁ ଯିଏ ବି ହୁଅନ୍ତୁ, କାରଣ ଏଇଟା ତାଙ୍କୁ ବି ଦୋଷ ଦେଇହେବନି, କାରଣ ସାମାଜିକ ପରିବର୍ତ୍ତନଟା ଏମିତି ଭାବରେ ହେଉଛି, ଗୋଟେ ତା ସଂସ୍କାରଟା ଗୋଟେ ବଦଳି ଗଲାନି, ଦୁର୍ବଳତା ରହିବ ଏଇଟା, ଯଦି କିଛି ସମସ୍ତେ ସର୍ବଧାରଣ କରିଛ ମାନେ ଗୋଟେ ଦୁର୍ବଳତା ଅଛି ବୋଲି ତୁମେ ସର୍ବ ପାଇଛ, କିନ୍ତୁ ଦୁର୍ବଳତାକୁ ବିଦୃତ କରିବା ପାଇଁ ଏଥିପାଇଁ ଅର୍ଜୁନଙ୍କର 3 ଦୁର୍ବଳତା ଖାଉଛି, କିନ୍ତୁ ଦୁର୍ବଳତା ସତ୍ତ୍ୱେ ତୁମକୁ ଗୋଟେ କାମ କରିବାକୁ ପଡ଼ିବ, ତୁମେ ଦୁର୍ବଳତାର ବନ୍ଧୁ ହବନି, ଶରଣାଗତ ହବାକୁ ପଡ଼ିବ, ମୁଁ ଏଇଟା କରିପାରିବିନି ଏଇଟା ହେଲେ ଭଲ ହବ ଏମିତି ଆଡ଼ଜଷ୍ଟମେଣ୍ଟ, ନାଇଁ ନାଇଁ ଅର୍ଜୁନଙ୍କୁ ଭଗବାନ କୌଣସି ଆଡ଼ଜଷ୍ଟମେଣ୍ଟ ଶିଖି ନାହାନ୍ତି, ତୁମକୁ କରିବାକୁ ହିଁ ପଡ଼ିବ, ସର୍ବଧର୍ମମାନଙ୍କ ପରିତେ ଝିଅ, ଲାଷ୍ଟ କନ୍କ୍ଲୁଜନ୍, ମୋର ବାପା ଏମିତି ହେଇଗଲା, ମୋର ମା ଏମିତି ହେଇଗଲା, ମୁଁ ଏଇଟା କରିପାରିବିନି, ମୋର ସ୍ଥିର କିଛି ଘୋଷଣା ହବନି, ତୁମେ ଆତ୍ମା ତୁମର ଧର୍ମ ହେଲା ପରମାତ୍ମାଙ୍କର ଶରଣ ଯିବା, ଇଏ ହେଉଛି ପୁରା ଅଲ୍ଟିମେଟ୍ ଟିଚିଂ। କିନ୍ତୁ ଏଇଟା ତ କହିହେବନି, ଜଣଙ୍କର ଆସକ୍ତି ଜବରଦସ୍ତି ତାର ବାପା ମା ପ୍ରତି ଅଛି, ତୁମେ ତାକୁ କହିବ ତୁ ବାପା ମା କତି ଯାଇପାରିବୁନି, ତାହେଲେ ସେ କ'ଣ କରିବ? ପିତାମାତା ଆସକ୍ତି ଛାଡ଼ିପାରିବ ନା ଭକ୍ତି କରିପାରିବ? ଅଲ୍ଟିମେଟ୍ ଜିନିଷଟା ତୁ ଜାଣିବାକୁ ପଡ଼ିବ, ଅନ୍ତିମ ଜିନିଷ ହେଲା ମୋତେ ଜଗତରୁ ବାହାରିବାର ଅଛି ବାସ୍। ଏତିକି ଗୋଟିଏ କଥା ମନେ ରଖିବାକୁ ପଡ଼ିବ। ପ୍ରଭୁପାଦଙ୍କର ଗୋଟିଏ ଆଙ୍ଗୁଳି ଖାଲି ଚିନ୍ତା କର, ସେ ଜଣେ ସାଧୁ ଆସିଥିଲେ ବିଦେଶରେ କଥା କହୁଥିଲେ, ମୋତେ ଏଇଟା ଆଶ୍ଚର୍ଯ୍ୟ ସବୁବେଳେ ଲାଗୁଛି। ପ୍ରଥମେ ଭାରତୀୟ ଲୋକ ଗଲା ବେଳକୁ ଆଡ଼ଜଷ୍ଟମେଣ୍ଟ କରି ତାଙ୍କୁ ଆମେ ହିଁ ପ୍ରିଚିଂ କଲାବେଳେ ସେଥିପାଇଁ ବାହାରକୁ ପ୍ରିଚିଂ ଯିବା ପାଇଁ ମୋତେ ଭଲ ଲାଗୁନି, କାରଣ ତୁମେ କେତେ କମ୍ପ୍ରମାଇଜ୍ କରିବ? ଏତେ ବଡ଼ ସୁନ୍ଦର ଗୋଡ଼ିଏ ସିଦ୍ଧାନ୍ତକୁ ତୁମେ ଆଜି ତାଙ୍କ ପାଖରେ ବିକିବାକୁ ପଡ଼ିବ, ତୁମେ ତାଙ୍କର ଦାସ ହେବାକୁ ପଡ଼ିବ ସମାଜ ଆଗରେ, କାହିଁକି ନା ଗୁରୁବର୍ଗ କହିଛନ୍ତି କାରଣ କିଛି ନହେଲେ ସ୍ୱୀକୃତି ଟିକେ ପାଆନ୍ତୁ, ତୁମକୁ କମ୍ପ୍ରମାଇଜ୍ କରିବାକୁ ପଡ଼ିବ। ଏ ଜଗତରେ ଆମେ ରହିବାର ନା, ଆମର ବାହାରିବାର ଅଛି। ପ୍ରଭୁପାଦ ବିଦେଶୀମାନଙ୍କୁ କହୁଥିଲେ କେତେ ବର୍ଷ ତଳେ କହିଥିଲେ? 1977 ଯେଉଁ ସମୟ ଥିଲା ଆମେରିକାର, ସେଇଟା ପୁରୁଣା କଥା, ସେମାନେ ସହିଯିବେ ନା ନା ନା, ଭାରତ ସବୁବେଳେ 50 ବର୍ଷ ପଛରେ ଅଛି। 77ରୁ ଏଇଟା କେତେ ହେଲା? 50 ଇୟର୍ସ ଏଇ ଗଲାଣି, କିଛି ଦିନ ହେଲା। ତୁମେ ଜାଣ ଆମର ବର୍ତ୍ତମାନ ଯାହା ସେତେବେଳେ ସେଠି ସେୟା ଥିଲା। ଆମର ବର୍ତ୍ତମାନ ଯେମିତି ଯୁବକ ଯୁବତୀ ଯେମିତି ସବୁ ସମାଜ ସଂସ୍କାର ବଦଳି ଯାଉଛି ଯେମିତି, ତାଠୁ ତ ଆହୁରି କେତେ ଗୁଣ ସେଠି। ସେଇ ସମୟରେ ପ୍ରଭୁପାଦ କହୁଥିଲେ ଗୋ ବ୍ୟାକ୍ ବ୍ୟାକ୍ ଟୁ ଗଡ୍ ହେଡ୍, ଗୋଟେ ଆଙ୍ଗୁଠି ଦେଖାନ୍ତି, ତାଙ୍କ ମୁଣ୍ଡ ପାଖରେ ଆଙ୍ଗୁଠା ରହିଥିବ ସବୁବେଳେ ଦେଖିବେ, ଏମିତି ହାତ ଉଠେଇଥିବେ, ସବୁ ଆଙ୍ଗୁଠି ଦେଖେଇଥିବେ, ଗୋଟେ ରାଉଣ୍ଡ ଚିତ୍ର ହେଇଥିବ ଯେ ଆମର ଯେଉଁ ବ୍ୟାକ୍ ଟୁ ଗଡ୍ ହେଡ୍ ମ୍ୟାଗାଜିନ୍, ବହୁତ ସୁନ୍ଦର ଲାଗେ। କୃଷ୍ଣ ହେ ସୂର୍ଯ୍ୟ ସମ ମାୟା ଅନ୍ଧକାର, ଯାହା କୃଷ୍ଣ ନାହିଁ ତାହା ମାୟାର, ପ୍ରଭୁପାଦ ଏଇଟାକୁ ହିଁ ଚଏସ୍ କରିଥିଲେ। ପ୍ରଭୁପାଦଙ୍କ ସବୁ ଏକ୍ସକ୍ଲୁସିଭ୍ ଚଏସ୍। ଦେଖ ଭାଗବତରେ ଗୋଟେ ଶ୍ଳୋକ ସେ ବହୁତ ଭଲ ପାଆନ୍ତି, କୃଷ୍ଣ ସୁଧାମ ଭାଗବତ ଧର୍ମ ଜ୍ଞାନ ଦେବୀ, ସେଟା ସବୁବେଳେ ରଖିବେ। ତତ୍ ବାଘ ବିସର୍ଗ ଜନତା ଆଗ ବିପ୍ଳବ, ପୁରା ସବୁ ଏକ୍ସକ୍ଲୁସିଭ୍ ଚଏସ୍ ତାଙ୍କ ସବୁ ବାଣ୍ଡ ମାନେ ଯାହା କୁହନ୍ତି ପୁରା, ଯେମିତି ଆମର ସବୁ ମାନେ ଟିଚର ମାନେ ଦିଅନ୍ତିନି କ'ଣ ଏଇଟା କୁହନ୍ତି ସିଲେକ୍ଟେଡ୍ କ୍ୱେଶ୍ଚନ୍ ଆନ୍ସର, ଏଇଟା ପଡ଼ିବ ହିଁ ପଡ଼ିବ। ପ୍ରଭୁ ଚେତନ ଚରିତ୍ର ମାତ୍ର ଏଇଟାକୁ ହିଁ ସବୁବେଳେ ନଥିଲେ, କୃଷ୍ଣ ସୂର୍ଯ୍ୟ ସମ ମାୟା ହୟ ଅନ୍ଧକାର, କେବଳ କୃଷ୍ଣ ଆଉ କିଛି ସେ କୁହନ୍ତିନି, କୌଣସି କମ୍ପ୍ରମାଇଜ୍ କୌଣସି ଜିନିଷ। ବିଦେଶମାନଙ୍କୁ ଏଇଟା ଶିଖେଇଛନ୍ତି ଚାଣ୍ଡ ହରେ କୃଷ୍ଣ, ଆଉ ସବୁ ନନ୍ସେନ୍ସ ପ୍ରଭୁ ସିଧା ଶିଖେଇଛନ୍ତି। ସୋ କଲ୍ଡ ଫ୍ରେଣ୍ଡ ସୋ କଲ୍ଡ ସୋସାଇଟି, ଏଇଟା କ'ଣ କରିବେ? କିଛି କରିପାରିବେ। ବର୍ତ୍ତମାନ ଭାରତୀୟ ଲୋକମାନଙ୍କୁ ଶିଖିବାକୁ ପଡ଼ୁଛି, ହଁ ଠିକ୍ ଅଛି, ତୁମ ସ୍ତ୍ରୀ ସାଙ୍ଗରେ ରୁହ, ପିଲା ସାଙ୍ଗରେ ରୁହ, ବନ୍ଧୁ ସାଙ୍ଗରୁ, କ'ଣ କରିବ? କିନ୍ତୁ ପ୍ରଭୁପାଦ କେବେ କହିନାହାନ୍ତି, ଆଉ ସିଏ ସୁଧଭକ୍ତ ଥିଲା ଆମେ କ'ଣ କରିବା ତାଙ୍କର, ଆଉ ବର୍ତ୍ତମାନ ତ ସମାଜ ସେୟା ହିଁ ନାହିଁ, ବହୁତ କମ୍ପ୍ରମାଇଜ୍ କରି କଥା କହିବାକୁ ପଡ଼ୁଛି, ଯେଉଁଟାକୁ ବେଳେବେଳେ ଏତେ ଦୁଃଖ ଲାଗେ, ଆରେ ଆରେ କାରଣ ଏତେ କମ୍ପ୍ରମାଇଜ୍ରେ ଜଣକୁ ତୁମେ ଫ୍ରିଟା ଦେଇଦେଲ, ଏ ଯେଉଁ ଜିଓ ଯେମିତି ଫ୍ରି ଦେଇଦେଲା, ଫ୍ରି ଦେଲା ପରେ କ'ଣ ହେଲା? ସବୁ ମାଗଣା ୟୁଜ୍ କଲେ, ତାପରେ ଆଡିକ୍ସନ୍ ହେଇଗଲା। ତୁମେ ଯେତେବେଳେ ଅତି କମ୍ପ୍ରମାଇଜ୍ରେ ଜିନିଷଟା ପାଇଲ, ତାପରେ ତୁମେ ଭାବିଲ ଏଇଟା ହିଁ ହେଉଛି ଅଲ୍ଟିମେଟ୍ ଜିନିଷ, ସରିଲା, ତୁମେ ଆଉ ହାୟର୍ ଫିଲୋସଫି ନେବନି, କେବେ ଗ୍ରହଣ କରିବନି। ମୁଁ ତ ଏଇଟା ଶୁଣିଥିଲି, ଇଏ କ'ଣ ଏମିତି କଥା କହୁଛନ୍ତି, ଡିଷ୍ଟର୍ବ ହେଇଛୁ ସାଙ୍ଗେ ସାଙ୍ଗେ। କିନ୍ତୁ ମନେ ରଖିବାକୁ ପଡ଼ିବ, ଆମକୁ ଏ ଜଗତରୁ ବାହାରିବାକୁ ପଡ଼ିବ, ବାହାରିବା ପାଇଁ ଗୋଟିଏ ରାସ୍ତା ପ୍ରେମ ପାଇବାକୁ ପଡ଼ିବ, ଆଉ ପ୍ରେମର ରାସ୍ତା ଗୋଟିଏ, ସ୍ତ୍ରୀ ହୁଅ ପୁରୁଷ ହୁଅ ବ୍ରହ୍ମଚାରୀ ହୁଅ ଗୃହସ୍ଥ ହୁଅ କିଏ ବି ହୁଅ, ସେଥିରେ କିଛି କମ୍ପ୍ରମାଇଜ୍ ନାହିଁ, କିଛି କମ୍ପ୍ରମାଇଜ୍ ନାହିଁ, ସେ ରାସ୍ତାକୁ ହିଁ ଆମକୁ ଯିବାକୁ ପଡ଼ିବ। ତ ଏଇ କଥାରେ ମୁଁ କହୁଥିଲି, ଶିଷ୍ୟ ଅର୍ଥ କ'ଣ? ସେ ଅଧୀନତା ସ୍ୱୀକାର କରିବ, କାହିଁକି ଅଧୀନତା ସ୍ୱୀକାର କରିବ? ଏକ ଉଚ୍ଚ ଶକ୍ତି ପାଖରେ ଅଧୀନତା ସ୍ୱୀକାର କରିବ, ସେ ଜ୍ଞାନ ପାଖରେ ଅଧୀନତା ସ୍ୱୀକାର କରିବନି, ବୈରାଗ୍ୟ ପାଖରେ ଅଧୀନତା ସ୍ୱୀକାର କରିବନି, ତ୍ୟାଗ ପାଖର ସାମାଜିକ ନ୍ୟାୟରେ ସେ ଅଧୀନତା ସ୍ୱୀକାର କରିବନି, ସେ କାହା ପାଖରେ ସ୍ୱୀକାର କରିବ? ଉନ୍ନତ ଶକ୍ତି ପାଖରେ ଜାଣିବ, ନାଇଁ ନାଇଁ ଗୁରୁ ଶକ୍ତି ଏହା ତାର ପୂର୍ବ ସ୍ୱୀକୃତି। ତାକୁ ଆମେ ଯେମିତି ବିଦେଶୀମାନଙ୍କୁ ଯେମିତି ପୂର୍ବପର୍ବନ୍ତ ପଚାରୁଛନ୍ ନା, ପୂର୍ବ କହିଲ ଆଟଲିଷ୍ଟ ତୁମେ ସବୁ ପାସ୍ ଥିଲ, ତାଙ୍କ ସ୍ୱୀକୃତି ଥିଲା, ହଜାର ଆମେରିକାନ ଲୋକ ଥିଲେ, ସେମାନେ କାହିଁ ଭେଟିଗଲେ? ଆଉ ଭକ୍ତିବିନୋଦ ଠାକୁର ଆଦି ଆଚାର୍ଯ୍ୟମାନେ, ଯୁବ ଗୋଷ୍ଠୀ ଆଦି ଆଚାର୍ଯ୍ୟମାନେ, ବହୁତ ଆଚାର୍ଯ୍ୟମାନେ ସବୁ ପଢ଼ୁଥିଲି, ସବୁ ରଚନା କରିଥିଲେ, ପୂର୍ବର ଭାଗ୍ୟ ହିସାବରେ ତୁମକୁ ଗୁରୁ ମିଳିବ, କାରଣ ତୁମର ପୂର୍ବ ସ୍ୱୀକୃତି କ'ଣ ସେଇ ହିସାବରେ ତୁମକୁ ଗୁରୁ ମିଳିବ, ସେସବୁ ଅଲରେଡ଼ି ଆଲର୍ଟେଡ଼ ଟୁ ୟୁ। ତାହେଲେ ତୁମର ଯଦି ପୂର୍ବ ସ୍ୱୀକୃତିରେ ବଳ ବାନ୍ଧିଥିବ, ତୁମେ ଜଣେ ଶୁଦ୍ଧ ଭକ୍ତକୁ ଜାଣିପାରିବ। ସେ କହିଦେଲେ ନା ସର୍ବପୂର୍ଣ୍ଣ ତାମରାଜନ ବିଶ୍ୱାସ ନହିବ, ଯାହା ବୈଷ୍ଣବ କି ତୁମର ବିଶ୍ୱାସ ବି ଆସିବ, ଶୁଦ୍ଧ ଭକ୍ତଙ୍କର ଶ୍ରଦ୍ଧା ବି ଆସିବନି, ଆଜି ପର୍ଯ୍ୟନ୍ତ ଆସୁନି, ଆସିପାରୁନି, ଆମେ ଦେଖୁଛୁ। ଆଉ ତୁମେ ସେଇ ମନ୍ଦିରରେ ରହୁଥିବେ, ସେଇଠି କରୁଥିବେ, ସେଇଠି ପ୍ରଣାମ କରୁ, ଶୁଦ୍ଧ ଭକ୍ତଙ୍କୁ ତାଙ୍କ ପ୍ରତି ତାଙ୍କର ଆଗ୍ରହ ନାହିଁ, କ'ଣ ସ୍ୱୀକୃତିରେ ନାହିଁ ତାକୁ କହିଲେ କିଛି ଲାଭ ନାହିଁ, ସେ ବୁଝିପାରିବନି, ସେ ବୁଝିପାରିବେ ତାର କିଛି ନାହିଁ, ଆସି ଯାହାର କାରଣ ସ୍ୱାଭାବିକ ସମର୍ପଣ ବିନା ଏ ଯେଉଁ ଗୁରୁ ଭକ୍ତି ବା ଯାହା ସବୁ ଆମର ହଉଛି, କାରଣ ଆମେ ତ ଶକ୍ତିଟାକୁ ଉପଲବ୍ଧି କରିପାରୁନି ନା, ଏସବୁ ଆର୍ଟିଫିସିଆଲ କୃତ୍ରିମ, ଏସବୁ କୃତ୍ରିମ, କିନ୍ତୁ କ'ଣ କରିଯିବ? ତ ବଞ୍ଚିକୁଟେ ରହିବ ନା, କିନ୍ତୁ ତାର ଅଲ୍ଟିମେଟ୍ ଜିନିଷଟା ଏଇଟା, ତାର ସ୍ଥିତିଟା ସେ ପର୍ଯ୍ୟନ୍ତ ସୁରକ୍ଷିତ ହେବନି ଯେପର୍ଯ୍ୟନ୍ତ ସେ ବୁଝିପାରିବନି ଯେ ମୁଁ ଗୋଟେ ଉନ୍ନତ ଶକ୍ତିର ଆଶ୍ରୟ ରହିଛି। ତୁ ଗୋଟେ ବଡ଼ କମ୍ପାନୀର ଚାକିରି କରିଦେଇଛୁ, ତା ମାନେ ତୁମେ ଗୋଟେ ଯେ ଟାଟା କମ୍ପାନୀ ଷ୍ଟାଫ୍ ଦେଖୁନା, ଏଇ ମୁଁ ଯାଉଥିଲି ସେ ଆମର ଯାଜପୁର ଗୋଟେ ନା କ'ଣ ସେଇଟା ଡୁବୁରୀ ପୂର୍ବରୁ ସେ ଯେଉଁ ଅଛି କି କମ୍ପାନୀ ଟାଟା କ'ଣ ସେଇଟା କରିଛି ଗୋଟେ, ଟାଟା କରୁନି କି ସେଠି? ନା ନାଇଁ ଜିନ୍ଦଲ ନାହିଁ, ଟାଟା କଳିଙ୍ଗ, କଳିଙ୍ଗ ଟାଟା ସେ ଲଗେଇଛି। ଦେଖ ତା ଷ୍ଟାଫ୍ ତାର ସେ ଯେଉଁ ସିକ୍ୟୁରିଟି ଦେଖି ସବୁବେଳେ ହସୁଥିବ, ସେ କ'ଣ ମୁଁ ଟାଟା କମ୍ପାନୀର କାମ କରୁଛି ଆଉ, ଏ କମ୍ପାନୀଟା ବଡ଼ ନା, ସେ ଜାଣିଛି ତ ଟାଟା କମ୍ପାନୀ ପାଇଗଲୁ ଆଉ ଶକ୍ତିରେ ସେ ଜାଣିଦେଲେ ନା ୟାର କେବେ କମ୍ପାନୀ ବନ୍ଦ ହେବାର ନାହିଁ କି ଚାକିରି ଆମର ଯିବାର ନାହିଁ, ସେ ଫେରିଲେ କାମ କରିବ ନା, ସିକ୍ୟୁର ହେଇଗଲେ ନା। ସେଇଭଳି ଭଗବତ ଶକ୍ତିଟା, ଗୁରୁ ଶକ୍ତିଟା, ଆଚାର୍ଯ୍ୟଙ୍କ ଶକ୍ତିଟା, ଭାଗବତ ବିଗ୍ରହ ଶକ୍ତିଟା, ଏ ଶକ୍ତିର ଉପାସକ ଜିନିଷଟା ଏଇଟା ଆଉ। ଶିଷ୍ୟମାନେ ତୁମେ ଏନର୍ଜି କି ଭଗବତ ଏନର୍ଜି ପୋଟେନ୍ସି ସ୍ପିରିଚୁଆଲ ପୋଟେନ୍ସିଆଲ ରିଏଲାଇଜ୍ କର, ନହେଲେ ତୁମେ ଆର୍ଟିଫିସିଆଲ ଲାଇଫ ଭାବନି ପାଏସ ଜୀବନରେ ତୁମେ ବଞ୍ଚିଯିବ ବୋଲି। ମାୟା ଶକ୍ତିଟା ତୁମକୁ ଧରିଛି ନା, ତୁମେ ଉନ୍ନତ ଶକ୍ତିଟାକୁ ଯଦି ଆଶ୍ରୟ ନ କରିବାରେ ମାୟା ଶକ୍ତିଟା କଟିବନି କି ତୁମେ ଆସକ୍ତି ଛାଡ଼ିପାରିବନି ଆଉ। ଆଉ ତୁମର ବି ଗୋଟେ ସ୍ୱାଭାବିକ ସମର୍ପଣ ଯେମିତି ବିଗ୍ରହଙ୍କୁ, ତୁମେ ଯଦି ବିଗ୍ରହଙ୍କୁ ଶକ୍ତି ପ୍ରାପ୍ତ ହେଲ ତୁମର ସମର୍ପଣ ଦ୍ୱାରା, ତାହେଲେ ତୁମେ କ'ଣ ଲାଗିବ, ଆସକ୍ତି ଲାଗିବ। ହାୟର ଏନର୍ଜି ନ ଦେଖିଲେ ତୁମେ ତ କିଛି ଗୋଟେ ସବୁଗୁଡ଼ାକ ଅନୁଷ୍ଠାନ ଭଳିଆ ଲାଗିବ ଆଉ। ଭାବିଲେ କ'ଣ ଯାଉନାହାନ୍ତି ଡେଲି ଗୌରନୀତା ମନ୍ଦିର ଯାଇ ଫୁଲ ଦେଇ ମୁଣ୍ଡଟା ମାରିଦେଇକି ଗାଡ଼ିଟା ମୁଣ୍ଡ ମାରିଦେଲେ ସରିଲା, ତାପରେ ଠାକୁର ଠାକୁର ରାସ୍ତାରେ ବାବୁଲି ଆଉ ତାଙ୍କର ଚାଲିଲା, ତାଙ୍କର କନଷ୍ଟ୍ରକ୍ସନ ଇଞ୍ଜିନିୟର ବୋଲି ଇଟା ସିମେଣ୍ଟ ସଂସାରରୁ ବାହାରିବା ବେଳେ ହେଲାଣି, କାହିଁକି ଭଗବାନ ଭଗବାନ ଶକ୍ତିର ଉପଲବ୍ଧି ହେଉନି ନା ମୋତେ ମୋର ଶରୀର ବି। କେତେ ଲୋକ ତୁମର ଭଳିଆ ଲୋକ ଚାଲିଗଲେ କି ନାହିଁ କରୋନାରେ, ହେଲେ ତୁମ ମୁଣ୍ଡଟା ପୋଷୁଛି କି ପୋଷିବ, ମୋର ବୟସ ହେଲାଣି ଗୋଟେ ଭୋଜନ କରିବି ହବନି, ଭଗବତ ଶକ୍ତିଟା ଆସୁନି ନା, କରୁଛେ ଆମେ ଆସୁନି, କିନ୍ତୁ ନଷ୍ଟ ଯାଉନି ସ୍ୱୀକୃତି ମିଳୁଛି, କିନ୍ତୁ ସ୍ଥିତିଟା ସୁରକ୍ଷିତ ରହିବା ପାଇଁ ହେଲେ, ଭଗବତ ସ୍ଥିତିଟା ସୁରକ୍ଷିତ, ଯେଉଁ ଭକ୍ତର ସ୍ଥିତିଟା ସୁରକ୍ଷିତ ହେବାକୁ ହେଲେ ଶକ୍ତି, ଭଗବତ ଶକ୍ତି, ସେଥିପାଇଁ ପ୍ରାର୍ଥନା କରିବା ପଡ଼ିବ ଗୋଟେ ଏନର୍ଜିଟାକୁ ତୁମେ ରିଅଲାଇଜ୍ କରିବ। ଭୂତ ଯେଉଁମାନେ ସବୁ ଭୂତ ରଖିଛନ୍ତି, ଭାବିଲେ ତୁମର ଏଠି ଗୁଣିଆ କିଏ ଅଛନ୍ତି, ହଁ ଗୁଣିଆ ତାକୁ ଦେଖିବୁ ତ, ଦାଢ଼ି ରଖୁଥିବ ସବୁବେଳେ, ଜଟା ଗୋଟେ ମାରୁଥିବ, ତା ସୁନ୍ଦର ସେ ସବୁ, ଆମେ ଯେମିତି ବୈଷ୍ଣବ ହେଉଛେ ଆମର ତ ତିଳ କେତେବେଳେ ଲିଭି ଯାଉଛି, ତାର କିଛି ତାର କେତେ ଜିନିଷ ସେ କେବେ ଛାଡ଼ିବନି, ତାର ସେଟା କରିବ, ସେ ଶକ୍ତିଟାକୁ ଧରିକି ରଖିଛି ନା, କେଉଁଟାକୁ ଭୂତ ଗୁଡ଼ାକୁ ସ୍ପିରିଟଟା ରଖିଛି ନା, ଶକ୍ତି ଦ୍ୱାରା କାମ କରୁଛି ଆଉ, ସେ ସବୁବେଳେ ତାଙ୍କ ସାଙ୍ଗେ ଲାଗିଥିବ, ଏଇ ଟାଇମ୍ ହେଲା ପୂଜା ହବ, ନଦେଲେ ସେ ଶକ୍ତି ଗୁଡ଼ାକ ନଚା ନଚେ କରିକି ସବୁ ବଦମାସ କରିବେ, ତା କଥା ବୋଲ ମାନିବେନି। ଜଗତରେ ଯେତେ ଜଣ ଶକ୍ତିର ଉପାସକ ସେମାନେ ସବୁ ସାଧକ ନା, ସେଟା ତାଙ୍କ କ'ଣ କହିଯାଏ, ଏଇଟା ସାଧକଟାରେ କୁହେ ନାହିଁ ତନ୍ତ୍ର ସାଧକ, ସେ ତନ୍ତ୍ର ସାଧକ, ଆମେ ମନ୍ତ୍ର ସାଧକ, ଆମେ ମନ୍ତ୍ର ସାଧନ କରୁଛେ ନା ଆଉ, ହରିନାମ ମହାମନ୍ତ୍ର, ଆଉ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ, ଏ ମନ୍ତ୍ର ଶକ୍ତି ରହିଛି ନା ଆଉ, ମନ୍ତ୍ର ମୂର୍ତ୍ତିମନ୍ତ ହେବେ ନା ଆଉ, କ'ଣ କରିବା, ଆମେ ତ ଭାଗ୍ୟ ସେମିତି ନାହିଁ, ଗୋଟେ ରୁଚି ଜାଗ୍ରତ ହଉନି ଗୋଟେ ଜୀବର, ମୋର ଭକ୍ତି ହଉନି ବୋଲି ବି ଗୋଟେ ଜୀବ ଚିନ୍ତା କରୁନି, ଗରିବ ଗୋଟେ ଗରିବ ଚିନ୍ତା କରୁଛି ମୋର ଟଙ୍କା ନାହିଁ, କି ଜଣେ ଜଣଙ୍କର ଭକ୍ତି ହଉନି ସେ ବି ଚିନ୍ତା କରୁନି ମୋର ଭକ୍ତି ହଉନି, ମାନେ ଏତେ ସ୍ୱୀକୃତିଟା କମ୍। ଭଗବାନ କାନ୍ଦିବା, ଯେଉଁ ଗୁରୁଦେବ କହୁଛନ୍ତି କାନ୍ଦିବା ଜିନିଷ, ମୁଁ ସେ କାମ କେନା ଜନତା କରୁ ଚିନ୍ତା କରୁଛି, କାନ୍ଦିବ କ'ଣ ଉଠିଯିବ, କେବେ ବି କାନ୍ଦିପାରିବନି, କାନ୍ଦିବାଟା ଗୋଟେ ଲାଷ୍ଟ ଜିନିଷ ନା ଆଉ, ଚେଷ୍ଟା ଶୂନ୍ୟ ହେଲା ପରେ ଗୋଟେ ବ୍ୟକ୍ତି ଯେତେବେଳେ ଦେଖିବା ଆଉ ଉପାୟ ପାଉନି, କ'ଣ କହିବ ମୋତେ ଚାରିଆଡ଼େ ଅନ୍ଧାର ଦେଖାହେଉଛି, ସେତେବେଳେ ଗୋଟେ ଲୋକ କାନ୍ଦେ, ଲାଷ୍ଟ ପର୍ଯ୍ୟନ୍ତ ସେ ଟ୍ରାଏ କରିବ ଆଉ, ଯେଉଁଟା କାନ୍ଦିବ କେମିତି, ଏଇଟା ଲାଷ୍ଟ ଜିନିଷଟା ଆଉ, ତୁମେ ନ କାନ୍ଦିଲେ କୃଷ୍ଣ ପାଇବନି ଆଉ, ଏ କାନ୍ଦିବ କ'ଣ, କାନ୍ଦିବ କେମିତି, କାନ୍ଦିବ କ'ଣ, ତାର ତ କୃଷ୍ଣ ଦରକାର ଥିଲେ ସେ କାନ୍ଦିବ, କାରଣ ଏଇ ଯେଉଁ ଗମ୍ଭୀର କଥା ପଢ଼ିଛି ଅର୍ଜୁନକୁ ଭଗବାନ ବର୍ତ୍ତମାନ କହିବେ ନା, ଆମେ ପଢ଼ୁଥିଲେ ପ୍ରଭୁବାଜୀ ମହାରାଜ ତା ଦଶ ନମ୍ବର ଶ୍ଳୋକରେ କହୁଛନ୍ତି ନା, ତମୁ ବାଚ ହୃଷିକେଶ ପ୍ରସନ୍ନ୍ୟ ଭାରତ ସେନୟର ଉଭୟ ମଧ୍ୟ ବିଷଦନ୍ତ ମିଦମ୍ ବାଚ, ଅନ୍ତିମରେ ପ୍ରଭୁବାସୀ କଥା କହିଛନ୍ତି, ସେ ଯେତେବେଳେ ଗୁରୁ ରୂପରେ ସ୍ୱୀକୃତ ହେଲେ ସେତେବେଳେ ସେ ସାଙ୍ଗେ ସାଙ୍ଗେ ସେଇ ଭୂମିକାର ଅଭିନୟ କରିବାକୁ ଆରମ୍ଭ କଲେ, ଏବଂ ଠିକ୍ ଏକ ଗୁରୁ ପରି ବଡ଼ ଗାମ୍ଭୀର୍ଯ୍ୟ ସହକାରେ ଦରକାର ଅନୁସାରେ ଶିଷ୍ୟ ସହ କଥାବାର୍ତ୍ତା କରିବାକୁ ଆରମ୍ଭ କଲେ, ଶିଷ୍ୟ ଗୁରୁ ଯେମିତି ସେଭଳି ଶିଷ୍ୟ ସାଙ୍ଗରେ ଗସିପିଂ କରି ତାର ମାନେ ନାହିଁ, ଯେତିକି ଆବଶ୍ୟକ ସେତିକି କଥାବାର୍ତ୍ତା କରି ସ୍ନେହ ରହିବ ସେ ଭିତର, ସେମିତି ଗୋଟେ ସବୁବେଳେ ଗସିପିଂ କଥାବାର୍ତ୍ତା ଭଲ ମନ୍ଦ ଫଟା ପରିହା ଶିଶୁ କରିବେନି, ଦେଖୁନ ତୁମେ ପ୍ରମାଣ ଦେଖୁନା, ଏଠି ଗମ୍ଭୀର୍ଯ୍ୟ ସହକାରେ ସାଙ୍ଗେ ସାଙ୍ଗେ କୃଷ୍ଣ ଚେଞ୍ଜ ହେଇଗଲା ତାଙ୍କର, କ'ଣ ତା ମୁଡ଼ ଚେଞ୍ଜ ହେଇଗଲେ। ସେ ଆଗରୁ କ'ଣ ଥିଲେ, ସଖା ଭାବରେ ପରିହାସ କରୁଥିଲେ, ବର୍ତ୍ତମାନ ଗୁରୁ ହେଇଗଲେ, ସାଙ୍ଗ ଗାମ୍ଭୀର୍ଯ୍ୟ ହେଇଗଲେ। ଏଠି କହୁଛି କଥା କହୁଛନ୍ତି, ଜଣାପଡ଼ୁଥିଲା ଯେ ଗୁରୁ ଶିଷ୍ୟଙ୍କ ମଧ୍ୟରେ ଅତି ଖୋଲାଖୋଲି ଭାବରେ ଉଭୟ ସେନା ମଧ୍ୟରେ ବାର୍ତ୍ତାଳାପ ହେଉଛି। ଇଏ ହେଉଛି ବଳଦେବୀ ଦର୍ଶନଙ୍କ ଟୀକା। ତେଣୁ ଏଇ ଦୁଇ ଜଣଙ୍କ ଭିତରେ କଥାବାର୍ତ୍ତା ହେଉଛନ୍ତି, ସେନାମାନେ ବି କିଛି ଶୁଣିଛନ୍ତି। ପ୍ରମାଣ କେଉଁଠି ନା, ସେନୟର ଉଭୟ ମଧ୍ୟ ବିଶୁଦ୍ଧନ୍ତ ମିଦମ୍ବଚ, ସେନୟର ମଧ୍ୟରେ ଶ୍ଳୋକର ଅର୍ଥ, ଏଇ ଯେଉଁ ଶବ୍ଦର ଅର୍ଥଟାକୁ ଏଠି ବ୍ୟାଖ୍ୟା କରୁଛନ୍ତି। ଗୁରୁ ଶିଷ୍ୟ ମଧ୍ୟରେ ଅତି ଖୋଲାଖୋଲି ଭାବରେ ଉଭୟ ସେନା ମଧ୍ୟରେ ବାର୍ତ୍ତାଳାପ ହେଉଛି, କାହିଁକି ନା ତଦ୍ୱାରା ସମସ୍ତେ ଉପକୃତ ହେବେ। ଅର୍ଜୁନ ପ୍ରଶ୍ନ ପଚାରୁଛନ୍ତି ନା, ଆରେ ପ୍ରଶ୍ନ ପଚାରିବା, ପ୍ରଭୁପାଦଜୀଙ୍କର ଗୋଟେ କୋର୍ସ ଦେଖୁଥିଲି, ପ୍ରଭୁପାଦ ସେ କଥା କହୁଛନ୍ତି, ପ୍ରଶ୍ନ ପଚାରିବାର ତୁମର କିଛି ଅଧିକାର ବି ନାହିଁ, ତୁମର ଯଦି ଗ୍ରହଣ କରିବାର ଉଦ୍ଦେଶ୍ୟ ନାହିଁ। ଲୋକମାନେ ଫାଲତୁ ପଚାରିବେ, ଏଇଟା ଇଏ ଅର୍ଥଟା କ'ଣ, ତା ଅର୍ଥଟା କ'ଣ, ତୁମର କ'ଣ ଦରକାର ପଚାରିବା, ତୁମେ ଗ୍ରହଣ କରିବେ କି? ତୁମର ଜଣଙ୍କ କତିରୁ କିଛି ଗ୍ରହଣ କରିବାର ନାହିଁ, ତାଙ୍କ ପ୍ରଶ୍ନ କିଛି ପଚାରନି, ଅନେସେସରି କାହିଁକି ତାଙ୍କ ଟାଇମ୍ ୱେଷ୍ଟ କରୁଛ, ତୁମେ ଏମିତି କିଛି ପଚାରିବା କ'ଣ ଆବଶ୍ୟକ ଅଛି, ତୁମର ଗ୍ରହଣ କରିବାର ନାହିଁ। ଏଇଟା ଗୋଟେ ବଡ଼ ଡିଜିଜ୍ ବର୍ତ୍ତମାନ, ଲୋକ ସମସ୍ତେ ପଚାରିବେ କିନ୍ତୁ କେହି ଗ୍ରହଣ କରିବେନି, ପଚାରନି। ଲୋକ ପଚାରିବେ ଗୋଟେ ନେବେ ଏଇଟା କ'ଣ କରିବା, ତାପରେ ସେ ତାଙ୍କର ତୁମ କତିରୁ ମତ ନେଇଯିବେ, ତାଙ୍କ ଯା କରିବା କଥା କରିବେ, ଜେନୁଇନ୍ ଜିନିଷ ନୁହେଁ। ତୁମକୁ ଇଣ୍ଟେଲିଜେଣ୍ଟ ଆସୁଛି, ତୁମେ କରିନିଅ, ପଚାରୁଛ ମାନେ ତୁମକୁ କରିବାକୁ ପଡ଼ିବ। ତୁମେ ବାପାକୁ ପଚାରିବ ଗୋଟେ କଥା, ଗୁରୁଜନଙ୍କୁ ପଚାରିବ, ତାପରେ ତୁମେ ଏଇଟା କରିବନି, ସେଇଟା ହେଇପାରିବନି, ସେଟା ଏଇଟା ଗୋଟେ ବେଦିକ ଲୋନ୍ ନୁହେଁ। ପଚାରି କ'ଣ ଆବଶ୍ୟକ ଅଛି, ତୁମର ଯଦି ଇଣ୍ଟେଲିଜେଣ୍ଟଟା ଅଛି ତୁମେ ସେଇଟା କରିନିଅ, ସେଥିରେ ଲାଭ ପାଇବ କ୍ଷତି ପାଇବ, ପଚାରିବ ମାନେ ତୁମେ କରିବାକୁ ପଡ଼ିବ ଗୁରୁଜନଙ୍କୁ। ଭଗବାନ ଯେଉଁ ଅର୍ଜୁନ ଯେଉଁ ପଚାରିବେ ବର୍ତ୍ତମାନ, ପ୍ରଭୁଜୀ ମହାରାଜ ସେ କୋର୍ସରେ ସେ କଥା କହୁଛନ୍ତି, ତୁମର ଯଦି ଆକ୍ସେପ୍ଟ କରିବାର ନେଚର ନାହିଁ, ତୁମେ କାହିଁ ପଚାରିବ, କାହିଁ ଡିଷ୍ଟର୍ବ କରୁଛ? ଆଉ ତୁମେ ପଚାରିଲେ ଯେ ଗୁରୁ ସବୁ କିଛି କହିଦେବେ, କହିବେନି। ଯେମିତି କୁହନ୍ତିନି କ'ଣ, ଯେମିତି ଠାକୁର ସେଭଳିଆ ପୂଜାରୀ, ତୁମେ ଯେମିତି ପ୍ରଶ୍ନ ପଚାରିବ ଗୁରୁ ସେମିତି ଉତ୍ତର ଦେବେ, ଯୁକ୍ତିବାଦୀକି ଯୁକ୍ତି ଉତ୍ତର ଦିଆଯିବ, ଭୋଗୀକି ଭୋଗୀ ଉତ୍ତର ଦିଆଯିବ, ଯିଏ ଯେଭଳିଆ ସେ ତାକୁ ଉତ୍ତର ଦିଆଯିବ, କାହିଁ ସେ ଗମ୍ଭୀର ନୁହଁ, ତାକୁ ତା କାହିଁକି ଏତେ ବଡ଼ କଥାଟା କହିବାକୁ ଯିବ, ଅପାତ୍ରରେ ତୁମେ ଦାନ କଲ ସେ ଡିଷ୍ଟର୍ବ ହେଇଯିବ, ସେ ପୁଣି ଆର ଓଲଟା ତୁମକୁ ଖରାପ ଭାବିବ, ସେଇଟା ତ ସମାଜରେ ଚାଲିଛି ଆଉ। ତୁ ଜାଣିଲେ ବି ଆମେ ତ ନିଜେ ଠକି ହେଉଛୁ ଆଉ, କାହିଁ ସେ ପାତ୍ରଟା ସେୟା ନୁହେଁ ନା, ତାକୁ ତୁମେ ଗୋଟେ ହାର ଫିଲୋସଫି କରିଦେବ, ସେ ଡିଷ୍ଟର୍ବ ହେଇଯିବ, ସେରକମ ଅଧିକାରଟା ତାକୁ ତୁମେ ତାକୁ ତାକୁ ଗୋଟେ ଭଲ ଇଣ୍ଟେଲିଜେଣ୍ଟ ବୁଦ୍ଧିରେ ଦିଅ, ସେ ସେଇଟା ଗ୍ରହଣ କରିବନି ନା, ଏଇଟା ଏଇଟା କରିବା ଠିକ୍ ହେବନି, ଏଇଟା ସାମାଜିକ। ଆରେ ତୁମେ ସାମାଜିକ ଜିନିଷ ହେଉଛି, ତୁମେ ପରମାର୍ଥ ଲୋକ କତିକି ଆସିକି ପ୍ରଶ୍ନ ପଚାରୁଛ, ତୁମର କରିବାର କିଛି ଅଛି? ମୋର ତ ବହୁତ, ମୋତେ ଏଇଟା ବହୁତ ବିରକ୍ତି ଲାଗୁଛି, 10 ବର୍ଷର ମୁଁ ଏଇଟା ଦେଖିକି ଆସୁଛି, ବହୁତ ରାଗ, ଏଇଟାକୁ ବହୁତ ଘୃଣା କରେ। ଭାଇ ତୁମର ବୁଦ୍ଧି ହେଉଛି, ତୁମେ କରିନିଅ, ପଚାରନି, ତୁ ଯେତେବେଳେ ପଚାରୁଛୁ ଜଣେ ପରମାର୍ଥକ ବ୍ୟକ୍ତିକୁ, ସେ ପରମାର୍ଥ ଦୃଷ୍ଟିରୁ କହିବେ, ସେ କ'ଣ ତୁମ ସାମାଜିକ ଦୃଷ୍ଟିରୁ କଥାବାର୍ତ୍ତା କରିବେ? ତୁମେ ଡକ୍ଟରକୁ ଯାଇକି ପଖାଳ ଖାଇବା କଥା କହିବ, ସେ ସ୍ଥାପନଟା ଲଗେଇଦେବ, ସେ ମନା କରିବ ପଖାଳ ତୁମେ ଖାଅନି, ତୁମର ଖାଇବାର ଅଛି, ତୁମେ କାହିଁକି ପଚାରିବାକୁ ଯାଉଛ? ତୁମେ ଯେଉଁଟା କରିବାର ଅଛି ତୁମେ ପଚାରନି। ପରାମର୍ଶର ଅର୍ଥ ସାମାଜିକ ପରାମର୍ଶ, ସେଟା ଅଲଗା, ପରାମର୍ଶ ନିଆଯାଏ, କନସଲ୍ଟ କୁହନ୍ତି ନା, କନସଲ୍ଟ କରିବା, ଏଠି ଏଠି କନସଲ୍ଟ ୱାର୍ଡ ଲାଗିବନି, ଗୁରୁଙ୍କ ପାଖରେ ତୁମେ କନସଲ୍ଟ କରିପାରିବନି, ଏଠି କେବଳ ଓବେ ମାନିବ। ତୁମର ଆଇଡ଼ିଆ ଯେତେ ଭଲ ହେଇଥାଉ, ତୁମେ ଏଇଟା ଫାଷ୍ଟ କରିବାକୁ ପଡ଼ିବ ନା, ତୁମେ ଗୁରୁ ତୁମେ କାରଣ ତାଙ୍କର ଭିଜନଟା ହେଲା, ଯିଏ ଯେଉଁ ଷ୍ଟାଣ୍ଡାର୍ଡ଼ ହେଇଛି ସେ ଷ୍ଟାଣ୍ଡାର୍ଡ଼ କଥା କହିବ, ସେ ତାଙ୍କର ସ୍ପିରିଚୁଆଲ ଲୋକ, ସେ କେଉଁ କଥାଟା କହିବେ, ସ୍ପିରିଚୁଆଲ କଥାଟା କହିବେ। ଆଉ ତୁମେ କହିବ ନା ମୁଁ ଏମିତି ଚଳିବି, ଏମିତି ଖାଇବି, ମୋତେ ଗୁରୁ ସେଇ ଜିନିଷଟା ସାଙ୍କ୍ସନ୍ କରିଦିଅନ୍ତୁ, ନାଇଁ ତୁମେ ଆସନି, ସେଟା କହିହବନି, କୌଣସି ପ୍ରକାର ସେଟା ସମ୍ଭବ ନୁହେଁ। ଯିଏ ଯେଉଁ ସ୍ତର ରହିଛି ସେଇ ସ୍ତରର କଥା କହିବ, ତାଙ୍କର ତାଙ୍କର ଜଣଙ୍କର ସ୍ୱଭାବ ହିସାବରେ ସେ ସ୍ତରଟା କଥା ଆସିବ ନା, ଆଉ ତା ସ୍ୱଭାବ ତା ସ୍ୱଭାବଟା ସେୟା, ତା ସ୍ତରଟା ସେୟା, ସେ କଥାଟା ହିଁ କହିବ। ତୁମେ ଯେଉଁଟା ଆଶା କରୁନୁ ତୁମେ ସେଟା ଭଲ ଲାଗିବନି, ସେଥିପାଇଁ ଜଗତରେ ଦେଖ କେତେ ପ୍ରକାର ପ୍ରବଚନ କରୁଛନ୍ତି, କେତେ ପ୍ରକାର ଶ୍ରୋତା, ସମସ୍ତଙ୍କର ବି ଶ୍ରୋତା, ସମସ୍ତଙ୍କର ନିଜ ନିଜର ଶ୍ରୋତା ଅଛନ୍ତି ନା, ଆଉ କାହିଁକି ସେ ଯେଉଁ ସ୍ତରରେ ସେ ସ୍ତର କଥାରେ ତାଙ୍କୁ ଭଲ ଲାଗିବ, ସେଥିପାଇଁ ଜଗତର ଯେତେ ପ୍ରବଚକ ବାହାରିବେ ବି ତାଙ୍କର ଶ୍ରୋତା ରହିବ। ସେ ଯେଉଁ ଚରଣ ରାମଦାସ ଚାଲିଗଲା ନା କ'ଣ, ସିଏ ହଁ ଚାଲିଲା, ସେ କହିବେନି ତାର ଦେଖ ହଜାର ହଜାର ଲୋକ ଶୁଣେ, ଏଇ ସବୁ ତାରିଣୀ ମନ୍ଦିର ଦେଖୁନୁ ବାଜିଲୁ ଲୋକ ଶୁଣେ, ତାର ଯୋଉ କଥା ଲୋକଙ୍କୁ ଭଲ ଲାଗୁଛି ନା, ସେ ସେ ସ୍ତରର ଲୋକ, ସେ ସ୍ତର କଥା ଶୁଣିଲା ବେଳକୁ ତାଙ୍କୁ ପ୍ରଚକ ହେଉଛି, ହଁ ଏଇଟା ଠିକ୍, ପ୍ରମାତା ସମସ୍ତଙ୍କୁ ବଞ୍ଚେଇକି ରଖିବେ ନା, ଆଉ ଆହାର ଜିନିଷ ଗୁଡ଼ାକ ଭଲ ଲାଗିବନି, ସେ କିଛି ଭଲ ଲାଗିବ, ସେ ଗୋଟେ ସେ ଥାଏ ଆମର ପିଲାଟା, ତା ନାଁ ମୁଁ କହୁନି ଏବେ, ଏବେ ସିଏ ଗୋଟେ ବଡ଼ ବିଚାର, ସିଏ ଗୋଟେ ପ୍ରିଚିଂ କରୁଛି, ହଜାର ହଜାର ଲୋକଙ୍କୁ ବିଜିଂ କରୁଛି, ସେ 10-25 ବର୍ଷ କଟକ ତଳ କଥା, ମୁଁ 10-20 ବର୍ଷ ତଳ, ସେ ମଧ୍ୟ ଫାର୍ଷ୍ଟ ଟାଇମ୍ ଆଇଲା କହିଲା ଏମିତି, ସେ ଓଡ଼ିଆ ପିଲା। କାରଣ ମୁଁ ଗୌରବନ୍ଦ ମହାରାଜଙ୍କର କୌଣସି ଲେକ୍ଚର ବୁଝିପାରୁନି, ମୁଁ କିଛି ବୁଝିପାରୁନି, ମୁଁ ସେ 20 ବର୍ଷ ତଳେ ଶୁଣିଥିଲି, ସେ ଦେଖିଲା ବର୍ତ୍ତମାନ ଗୋଟେ ବଡ଼ ପ୍ରିଚର, ସେ ପୁଣି ପୁରା ବମ୍ବେ ଦିଲ୍ଲୀ ସବୁଆଡ଼େ ପ୍ରଚାର କରୁଛି, ହିନ୍ଦୀରେ ପ୍ରଚାର କରୁଛି, ଇଂଲିଶରେ ପ୍ରଚାର କରୁଛି, କେତେ ପିଲା ସେ ପୁଣି ସେ ଗୁରୁଦେବଙ୍କ ଏରିଆର ଲୋକ, ମୁଁ ଧରିଦେଲି ଆରେ ଦେଖା ଦେଖ ଏଇଟା ସ୍କୃତିରେ ନାହିଁ ଆର, ସେ ପ୍ରଚାର କରୁଛି କିନ୍ତୁ ତାର ତାର ଯେଉଁଟା ଲାଇକିଂ ସେ ଲାଇନ୍ରେ ଯିବ ନା, ତାର ସ୍ୱୀକୃତିରେ ନାହିଁ, ସେଇଟା ଧରିପାରିବନି ଫୁଟେଜ୍ଟାକୁ ଆଉ ପାରିବନି, ତାକୁ ତ ଶୁଣିଲା ମାନେ ବିରକ୍ତି ଲାଗିବ, ସେ କିଛି ପଶିପାରିବନି ଜିନିଷଟା ନା, କାରଣ ସେ ସ୍ତରର ନୁହେଁ, ସେ ସ୍ତରର ନୁହେଁ, ଉପଦେଷ୍ଟା ସମେତ ସବୁ ଜିନିଷ ଦିଆଯିବନି। ତେଣୁ ବର୍ତ୍ତମାନ ଭଗବାନ ଦେଖିଦେଲେ, ସେଥିପାଇଁ ଅର୍ଜୁନଙ୍କର ପ୍ରଶ୍ନ ଯୋଗୁଁ ଏ ଖୋଲାଖୋଲି ଭାବରେ ଡିସ୍କସନ୍ ହେଉଛି, ଅର୍ଜୁନ ଯେଉଁ ପ୍ରଶ୍ନ କରୁଛନ୍ତି ସେ ଗ୍ରହଣ କରିବା ପାଇଁ କରୁଛନ୍ତି। ଅର୍ଜୁନଙ୍କର ଏ ଦେଖନ୍ତୁ ଗୀତାରେ, ଗୀତା ଆପଣମାନେ ପଢ଼ିଛନ୍ତି ସବୁ ଜାଣିଛନ୍ତି, କିନ୍ତୁ ଗୀତା କେତେ ସିକ୍ରେଟ୍ ଜିନିଷ ଅଛି ସେଇଟା ଆପଣ ଜାଣି ବି ପାରିବେନି। କୁହନ୍ତୁ ମୋତେ, ଅର୍ଜୁନ କେଉଁ କଥାଟାକୁ କାଟିଛନ୍ତି, ଅର୍ଜୁନ କେଉଁ କଥାଟାକୁ ମନା କରିଛନ୍ତି? ସନ୍ଦେହ ଅଲଗା, ସନ୍ଦେହଟା କ'ଣ, ତାଙ୍କର ଡାଉଟ୍ ଆସୁଛି ଏଇଟା ଠିକ କି ଭୁଲ, ତେଣୁ ଡାଉଟ୍ଟା ମାନେ କ୍ଲିଅର କରିଦେଲା ମାନେ ତୁମର ସେଇଟା କ୍ଲିଅର ହେଇଯିବା ଦରକାର। ଅର୍ଜୁନ କେଉଁ କେଉଁ କଥାଟାକୁ କେତେଟା କଥାକୁ କାଟିଛନ୍ତି, କେବଳ କେତେଟା ଶ୍ଳୋକ ସେ କାଟିଛନ୍ତି, କିନ୍ତୁ ମନର କଥାଟାକୁ ସେ କାଟିଦେଇଛନ୍ତି। ଭଗବାନ ଯୋଗ କଥା କହିଲେ ନା, କେଉଁଠି ଯୋଉ ବଣକୁ ଯିବ, ମୃଗ ଚର୍ମରେ ବସିବ, ୟା କରିବ ତା କରିବ, ମନ ଏମିତି ସଂଯମ ହବ, କୁଶାସନ ପରେ ବସିବ, ଯାହା କହିଲେ ଅର୍ଜୁନ କାଟିଦେଲେ, କହିଲା ନା ମାନେ ଭବନି ଚଞ୍ଚଳ ମନ କୃଷ୍ଣ, ସେ ଯୋଉ କାଟୁଛନ୍ତି ଗ୍ରହଣ କରିବା ପାଇଁ ମନେ ରଖିବାକୁ ପଡିବ, ମାନେ ଏଇଟା ତାଙ୍କର ସନ୍ଦେହଟା, ସେ ଯେମିତି ଧ୍ରୁବ ମହାରାଜ ନାରଦ ମୁନି କଥାକୁ କାଟିଦେଲେ, କାରଣ ମୁଁ ଏଇଟା ଗ୍ରହଣ କରିପାରିବି ନାହିଁ, କିନ୍ତୁ ନାରଦ ମୁନି ଯୋଉ କଥାଟା କହିଲେ ସେ ଗ୍ରହଣ କଲେ କି ନାହିଁ, ସେ ରିଜେକ୍ଟ କଲେନି, କହିଲେ ଏ ମନ୍ତ୍ର ଜପ କରିବେ, ତାହେଲେ ସେ ତାଙ୍କରି କତିରୁ ମନ୍ତ୍ର ନେଲେ, କିନ୍ତୁ ପ୍ରଥମ ମନା କରିଦେଲେ, ଆଜ୍ଞା ମୁଁ ଏଇଟା ଗ୍ରହଣ କରିପାରିବି ନାହିଁ, ମୁଁ କ୍ଷେତ୍ର ଲୋକ, ମୋତେ ଅଲଗା ଉପଦେଶ ଦିଅନ୍ତୁ, ଏଇଟା ଅବମାନନା ନୁହେଁ। ସେ ଗ୍ରହଣ କରିବା ପାଇଁ ତାଙ୍କର ଯେଉଁଟା, ତାଙ୍କର ଯେଉଁ ସ୍ୱଭାବ ବା ତାଙ୍କର ଯେଉଁ ସକ୍ଷମତା, ସେଇଟାକୁ ସେ ପ୍ରେଜେଣ୍ଟ କରୁଛନ୍ତି। କେତେଟା ଜାଗାରେ କାଟିଦେଇଛି ଅର୍ଜୁନ, କିନ୍ତୁ ସେ କାଟିଛନ୍ତି ଗ୍ରହଣ କରିବା ପାଇଁ। ଆଉ ସବୁବେଳେ ଅର୍ଜୁନଙ୍କର ଯୋଗ୍ୟତା ରହିଛି ନା, ଶିଷ୍ୟ ଯୋଗ୍ୟତା, ଆମେ ଶୁଣୁଥିଲେ ବଳଦେବୀ ଦେବ ଶୁଣୁ, ଜ୍ଞାନୀର ଲକ୍ଷଣ କ'ଣ କ'ଣ ଦେଇଛନ୍ତି, ସେ ଜ୍ଞାନ ଗ୍ରହଣ କରିବା ପାଇଁ ଉପଯୁକ୍ତ ଥିଲେ। ଆଉ ସେ ଭଗବାନ ଲାଷ୍ଟକୁ 18 ଅଧ୍ୟାୟ ଲାଷ୍ଟକୁ ବି କହିଲେ ନା, ତମେ ବସ୍ତ୍ରଣ ମଙ୍ଗଚ୍ଛ ସର୍ବ ଭାବି ନ ଭାରତ, କାରଣ ଅର୍ଜୁନ କାଟୁନାହାନ୍ତି, କିନ୍ତୁ ରିଲକ୍ଟାଣ୍ଟ ମାନେ କ'ଣ ଦ୍ୱିଧାବୋଧ କରୁଛ, ଏଟା କରିବାକୁ ପଡ଼ିବ। ଭଗବାନ କହିଲେ ଠିକ୍, ତୁମେ ତାଙ୍କର ଶରଣ ଯାଅ, ପରମାତ୍ମାଙ୍କର ଯାଅ, ତୁମ ହୃଦୟ ଭିତରେ ଯିଏ ଅଛନ୍ତି। ପୁଣି ଅର୍ଜୁନ କହିଲେ ନା ନା, ମୁଁ ଆପଣଙ୍କ କଥା ମାନେ, ସେଠି ଭଗବାନ କହିଲେ ଠିକ୍ ଅଛି, ସର୍ବଗୁହ ଭୂୟତମ ଭୂୟ ଶରଣ ମୁଁ ପରମ ବୁଝ। ଏଠି ଶିଷ୍ୟର ଯେଉଁ ଯୋଗ୍ୟତା ଗୁଡ଼ିକ, କାରଣ ଭଗବତ ଗୀତାର ଗୋଟେ ଇମ୍ପୋର୍ଟାଣ୍ଟ ଜିନିଷ ରହିଲା, ଅର୍ଜୁନ ଗୋଟେ ପରଫେକ୍ଟ ଡିସାଇପଲ୍ ଭାବରେ କାମ କରୁଛନ୍ତି, ଆଉ କୃଷ୍ଣ ଗୋଟେ ପରଫେକ୍ଟ ଗୁରୁ ଭାବରେ କାମ କରୁଛି। ତେଣୁ ଅର୍ଜୁନଙ୍କର ଯେଉଁ ସନ୍ଦେହ ଗୁଡ଼ିକ ରହୁଥିଲା, ସନ୍ଦେହର ତାତ୍ପର୍ଯ୍ୟ ନୁହେଁ ଯେ ସିଏ ଆମର କ'ଣ, ଆମର ଯେଉଁ ଡାଉଟ୍ ଗୁଡ଼ା ରହିଛି ଆମର ଆନ୍ସର୍ ବି ରହିଛି, ସେଥିପାଇଁ ଆମେ ଅନ୍ୟ ଜିନିଷକୁ ଗ୍ରହଣ କଲେ ଆମେ ଏଇଟା ଯେଉଁ ଡାଉଟ୍ ଗୁଡ଼ା ଏଇଟା ହେଇଥାଇପାରେ, ସେଥିପାଇଁ ସେ ପଚାରୁଛନ୍ତି, ତାଙ୍କ ମୁଣ୍ଡରେ ସେଇଟା ତା ଆନ୍ସର୍ଟା ରହିଛି, ସେ ଆଗତରୁ ଶୁଣିଦେଲେ ସେଇଟା ମିଳିଗଲା ତା ନା, ହଁ ମୁଁ ଠିକ। ଆଉ ଲୋକମାନେ ଯେଉଁ ପଚାରନ୍ତି ପ୍ରାୟ କିଛି ଜାଣିଥାନ୍ତି, ତାଙ୍କର କିଛି ଆଇଡ଼ିଆ ଥାଏ, ଅର୍ଜୁନ ସେଭଳି ଭାବରେ ପଚାରୁନାହାନ୍ତି। ଶିଶୁ ଯେଉଁ ପ୍ରଶ୍ନ କରେ ସେ ଅଜ୍ଞ ଭାବରେ କରେ, ଆଉ ଅର୍ଜୁନ ବହୁତ ଓପନ୍ ଡିସ୍କସନ୍ କରୁଛନ୍ତି, ସେଥିପାଇଁ ଯେଉଁ ଯେଉଁଠି ଯୁକ୍ତି ଆସିବ, ଯେଉଁଠି ଯେଉଁଠି ଗୋଟେ ଦୁଇଟା ଜାଗାରେ ସେ, ଏଇଟା ତ ଯୁକ୍ତି କୁହାଯିବନି, ଜିଜ୍ଞାସାରେ ଯିବ, ଜିଜ୍ଞାସା ଟର୍ମ ଆମର ଲାଗେ। ଆଜିକାଲି ତ ସବୁ ଯୁକ୍ତିବାଦୀ ଆଉ ବହୁତ ପ୍ରକାର ଏସବୁ ଗୋଟିଏ ଗୋଟିଏ ୱାର୍ଡ଼ରେ କହିବାକୁ ଗଲେ ପ୍ରଭୁପାଦ ହିଁ ଜାଣିଥିଲେ ସବୁ ଜିନିଷ, ସେଥିପାଇଁ ଆମକୁ ଆମମାନଙ୍କୁ କେବଳ ସୁଖୁରୁ ଦେବା ପାଇଁ ଆସିଥିଲା, ଆଉ ସେଥିପାଇଁ ପ୍ରାଥମିକ ଜିନିଷ ଗୁଡ଼ା ସବୁ ଭଲ। ବର୍ତ୍ତମାନ ବର୍ତ୍ତମାନ ପାଇଁ ବହୁତ ବେଷ୍ଟ, ଏମାନଙ୍କୁ ସମସ୍ତଙ୍କୁ ଡିଷ୍ଟ୍ରିବ୍ୟୁସନ୍, ହରିନାମ ସଂକୀର୍ତ୍ତନ, ଏଇସବୁ ଯେତିକି ପ୍ରଭୁପାଦଙ୍କ ପୁରସ୍କୃତ ଲଗେଇବା ଦରକାର, ଆମେ ସ୍ୱୀକୃତି ପାଇବା ଦରକାର ଆଜ୍ଞା, ନହେଲେ ଇଏ ଫିଲୋସଫି ସେମାନେ ଧରିପାରିବେନି, ଏଟା ଗୋଟେ ବହୁତ ବଡ଼ ହାୟର ଫିଲୋସଫି, ଉନ୍ନତ ଦର୍ଶନ, ଆଉ ତା ସହିତ ନାମ ଜପ, ପ୍ରଭୁପାଦ ସେଇଟାକୁ ଇମ୍ପୋର୍ଟାଣ୍ଟ ଦେଇଛନ୍ତି। ଆଉ ପ୍ରଭୁପାଦ କହିଛନ୍ତି ଯଦି ସବୁବେଳେ ନାମ ସଂକୀର୍ତ୍ତନ ଚାଲିଲେ ସବୁ ସମସ୍ତେ ପରଫେକ୍ଟ ହେଇଯିବ, ଏଟା ସତ କଥା। ଆମେ ଯେତେ ଜିନିଷ ଡିସ୍କସନ୍ କଲେ ବି ଯେତେ ଜିନିଷ ଗୋଟେ ଯିବ ଧରିପାରିବେନି, ଏ ଯେଉଁ ଗୁରୁ ଶକ୍ତି କଥା କହୁଛି ଯାହାକୁ ସେ ଧରିପାରିବେନି, ତା ସ୍ୱୀକୃତିରେ ନାହିଁ ଆଉ। ଆଉ ସେଥିପାଇଁ ନାମ ପ୍ରଭୁ ଆସିଛନ୍ତି, ଆଚାର୍ଯ୍ୟ ଆସିଛନ୍ତି, ବିଗ୍ରହ ଆସିଛନ୍ତି, ତାଙ୍କର ସେବା ବି ଏଇ ବୁକ୍ ଡିସ୍କସନ୍ ଯେଉଁ ସେବା ସବୁ ରହିଛି। ତ ସୁକୃତି ଆସିଲେ ତୁମକୁ ଧରିପାରିବ, ଫିଲୋସଫି ଡିସ୍କସନ୍ କଲେ ବି ହେବନି। ସେଥିପାଇଁ ତୁମେ ତ ବାହାର ଟପିକ୍ ଗୁଡ଼ାକ ଫିଲୋସଫି ଗୁଡ଼ାକ ଡିସ୍କସନ୍ କର, ସେ ବୁଝିପାରୁନାହାନ୍ତି, ପାରିବେନି, କାରଣ ତୁମ ସୁକୃତିଟା କମ୍। ନା ବିଶ୍ୱାସ ଆସିବନି, ସେଠି ସେ ତାଙ୍କ ଫେତ ଆସୁନି, ସୁକୃତିଟା କମ୍ ବୋଲେ କେମିତି ଜାଣିବ ତୁମର, ତୁମର ସେ କଥା ଉପରେ ଗୋଟେ ବିଶ୍ୱାସ ଆସୁନି, ଭଲ ଲାଗୁନି। ଗୋଟେ ଲାଇଟ୍ କଥା ଉପରେ ବିଶ୍ୱାସ ଆସୁଛି, ଗୋଟେ ହେଭି କଥା ଉପରେ ଜଣଙ୍କର ବିଶ୍ୱାସ ଆସୁନି। ଯେଉଁ କଥାରେ କିଛି ମୂଲ୍ୟ ନାହିଁ, ଗପ ସପ ସେ ଇଏ ଖାଇଗଲା, ସେ ଶାଶୁ ବୋହୁ ଗପ ଭଳିଆ ସବୁ କଥା କହିବେ, ସେ ପର୍ଯ୍ୟନ୍ତ ତାଙ୍କ ଲୋକଙ୍କୁ ଭଲ ଲାଗିବ। ତା ଫେତରା ତାର ସେତିକି, ତାର ପୂର୍ବର ସୁକୃତିର ସେତିକି, ତ ଆଚାର୍ଯ୍ୟଙ୍କ ତାକୁ ଭଲ ଲାଗିବ, ତ ସୁକୃତିର ନାହିଁ ନା। ଆଉ ସେଥିପାଇଁ ହିଁ ଆଚାର୍ଯ୍ୟମାନେ ଏସବୁ ଖୋଲିଛନ୍ତି ମନ୍ଦିର, ଯେଉଁଗୁଡ଼ା ସ୍ୱୀକୃତି ପ୍ରାପ୍ତ ହେବ। ଭୁରି ସ୍ୱୀକୃତିମାନଙ୍କର ଇଏ ରାସ୍ତା, ଭୁରି ସ୍ୱୀକୃତିବାନ ସବୁଗୁଡ଼ା ଚିନ୍ମୟ ଜିନିଷ, ମହାପ୍ରସାଦ ଭଗବାନଙ୍କର ମହାପ୍ରସାଦ, ଆମେ ଆମେ ଫୋପାଡ଼ି ଦେଉଛେ, କେହି ଭଗବାନ ଖାଇଛନ୍ତି ଏଟା, ପ୍ରଭୁ କହୁଥିଲି ନା ପୂର୍ବରୁ, ପ୍ରଭୁ ଏଇଟା ପ୍ରସାଦ ପାଇଛନ୍ତି। କେବେ ଜ୍ଞାନ ଆସୁଛି, ସବ୍ଜି ଦେଖିଲେ ସବ୍ଜି ଆଇଟମ୍, ଦେଖନା ତୁମେ ପୋଟଳ ପନିର ଯାହା ଦେଖିଦେବ ତୁମେ, ହଁ ସବ୍ଜି ଜ୍ଞାନ ଆସୁଛି ନା, ଆଉ ସବ୍ଜି ଏଇଟା ଡାଲି, ଏଇଟା ସବ୍ଜି, ଏଇଟା ଶାଗ, କ'ଣ ହେଇଛି କିରେ ପଚାରେ, କ'ଣ ଆଜି କ'ଣ କ'ଣ ଆଇଟମ୍ ହେଇଛି, ଆଇଟମ୍ କ'ଣ ଆଇଟମ୍, ଏସବୁ ଚିନ୍ମୟ ଜିନିଷଟା ନା, ଆମେ ନିଜେ ଦେଖୁନାହାନ୍ତି ଏଇଟା, ଆମେ କାହାକୁ ସମାଲୋଚନା, ଆମେ ନିଜେ ନିଜକୁ ନିଜେ ତୁମେ ଦେଖ, ଏଇଟା ମୁଁ ଭୋଜନ କରିପାରିବି, ଏଇଟା ମୋ ଦେହରେ ଯିବନି, ଆମର ଗୋଟେ ଆମର ଆମର ଯେଉଁ କନସିୟସନେସ୍ଟା କେମିତି ଦିଆ ରହୁଛି, ସବୁ ଚିନ୍ମୟ ଜିନିଷ ଗୁଡ଼ା ନା, ସବୁ ଚିନ୍ମୟ ପଥ, ଭୁରି ସ୍ୱୀକୃତି ଦରକାର। ଆଉ ସେଇଥିପାଇଁ ହିଁ ଗୁରୁଦେବ କୁହନ୍ତି ତୁମେ କେବଳ ଦୁଇଟା ଜିନିଷରେ ଏଗୁଡ଼ାକ ସବୁ ଆଇରନ୍ କରିପାରିବ, ସ୍ୱୀକୃତିରେ ଯେଉଁ ଆଇରନ୍ କରିପାରିବ, ଶୁଦ୍ଧ ଭକ୍ତ ଯେତେବେଳେ ଆସିକି ଲୀଳା କରନ୍ତି ସେ ସ୍ୱୀକୃତି ଦିଅନ୍ତି, ଇନଷ୍ଟିଚ୍ୟୁସନ୍ଟା ତାଙ୍କର କରାହେଇଛି, ଏଥିପାଇଁ ସ୍ୱୀକୃତି ପ୍ରଦାନ କରୁଛନ୍ତି। ଆଉ ସେବାରେ ନିଯୁକ୍ତି କରିବା ସ୍ୱୀକୃତି ଦିଆହେଉଛି ନା, ସେ ଦେଖ ମୁଁ ପରଫେକ୍ଟ ହେଇଗଲି, କ'ଣ ପରନ୍ତି ତୁମେ ନାଚ ବାପା ଯାଇକି, ତୁମେ ତ ଦୁଇ ଚାରିଟା କ'ଣ ଓଡ଼ିଶୀ ଶିଖିଗଲ, ତାପରେ କହିଲେ ମୁଁ ମୋର ନାଟ୍ୟ ଗୁରୁ ହେବି, ତ କ'ଣ ନାଟକ ଗୁରୁ ହବ, ତ କି ତା ଜ୍ଞାନ ନାହିଁ କିଛି ନାହିଁ, ତୁ କ'ଣ ନାଟକ ଗୁରୁ ହେଇଯିବୁ, ସେଭଳି ତୁମେ କେହି ବି ପରଫେକ୍ଟ ହେଇପାରିବେନି, ଏଇ ଯେଉଁ ପଥରେ କେହି ପରଫେକ୍ଟ, କେବଳ ଭୁରୁ ସ୍ୱୀକୃତିବାନ, ଏ ସ୍ୱୀକୃତି ପାଇଲେ ସେ ଗୁରୁଙ୍କୁ ବୁଝିବେ, ଶକ୍ତିଟାକୁ ବୁଝିବେ, ଆଉ ସେ ଶକ୍ତି ବଳରେ ହିଁ ତାଙ୍କର ଆସିଲା ସ୍ଥିତିଟା ଦୃଢ଼ ହେଲା, ତାପରେ ତାଙ୍କର ପ୍ଲାଟଫର୍ମ ଯେଉଁ ଭଜନଟା। ଆଉ ଏଇଟା ପ୍ରଭୁପାଦ ସେଟାକୁ ଏତେ ସାଇଣ୍ଟିଫିକାଲି ସବୁ କରିଛନ୍ତି ବହୁତ ପ୍ରକାର, ଭଗବାନଙ୍କର ଲୋକ ବସି ଗୁରୁଦେବ ସେ ଜିନିଷଟା କହିଛନ୍ତି, ମୁଁ ସେଇଟା ଦେଖୁଛି ବସିକି। ଆଚାର୍ଯ୍ୟମାନେ ପରମ୍ପରାର ଯେଉଁ ପରମ୍ପରାଟି ହେଉଛି ଏକ ବୈଜ୍ଞାନିକ ଭିତ୍ତି ଉପରେ ପର୍ଯ୍ୟବେସିତ, ପରମ୍ପରାର କୌଣସି ଜିନିଷ ତୁମେ ହାଲୁକା ବୋଲି ମନେ କରିପାରିବନି, ବୈଷ୍ଣବ ସେଟ ହାଲୁକା କରିପାରିବନି, ବୈଷ୍ଣବ ହାଲୁକା କରିପାରିବନି, ପ୍ରସାଦ ଡିଷ୍ଟ୍ରିବ୍ୟୁସନ୍ କୌଣସି ଜିନିଷ ହାଲୁକା ନାହିଁ, ଗୋଟେ ଗୋଟେ ସାଇଣ୍ଟିଫିକ୍ ବୈଜ୍ଞାନିକ ଭିତ୍ତିରେ ଅଛି, ତୁମକୁ ଏଇଟା ଇମ୍ପୋର୍ଟାଣ୍ଟ ଲାଗିବନି, କ'ଣ ଏଥିରେ କ'ଣ ମୂଲ୍ୟ ଅଛି, କ'ଣ ଏଇଟା କରିବା ଦରକାର, ଆରେ ତୁମେ ଜାଣିପାରିବନି ତାର କାରଣ ଏଇଟା ବୈଜ୍ଞାନିକ ଭିତରେ କରାହେଇଛି। ଭୁରୁ ସ୍ୱୀକୃତି ମାନେ କେବଳ ମାନେ ବୁଝିପାରିବେ କ'ଣ ଏହା ପଛରେ ସିକ୍ରେଟ ରହସ୍ୟଟା ରହିଛି। ତେଣୁ ଅର୍ଜୁନ ଆଉ ଏ କଥାରେ ପଡ଼ିଥିଲା ସେନୟରୁ ବହି ମଧ୍ୟ, ଅର୍ଜୁନ ଆଉ ଭଗବାନଙ୍କ ଭିତରେ ଯେଉଁ ଡିସ୍କସନ୍ ଚାଲିଥିଲା ଖୋଲାଖୋଲି ଚାଲିଥିଲା, ସନ୍ଧ୍ୟାତ୍ମକ ମନୋଭାବରେ ଅର୍ଜୁନ କିଛି କରୁନ, ଶିଷ୍ୟ ତେମ ସାଧି ମାମ ତମ ପ୍ରପନ୍ନ କହିଦେଲେ ନା, ଶରଣାଗତ ହେଇଗଲା ଆଉ ତାଙ୍କର କାହିଁ କ'ଣ ରହିଛି। ଏଇ ବଳଦେବ ଦାସଙ୍କ ଟିକା ଚକ୍ରବର୍ତ୍ତୀ କହୁଛନ୍ତି, ତେଣୁ ଭଗବତ ଗୀତାର ବାର୍ତ୍ତା କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତି, ସମାଜ କିମ୍ବା ଗୋଷ୍ଠୀ ପ୍ରତି ଉଦ୍ଦିଷ୍ଟ ନୁହେଁ, ଏହା ସମସ୍ତଙ୍କ ପାଇଁ, ଶତ୍ରୁ ଓ ବନ୍ଧୁ ଉଭୟ ସମାନ ଭାବେ ଏହାକୁ ଶ୍ରବଣ କରି ଉପକୃତ ହେବେ। ସବୁ ଶୁଣୁଥିଲେ ସେଠି ସମ୍ୟକ କିଞ୍ଚିତ ଏଠି ଲେଖିଛନ୍ତି ବଳଦେବ ଦାସଙ୍କ, ପଢ଼ୁଥିଲେ ବଳଦେବ ଦାସଙ୍କ କେଉଁ ଲେଖିଛନ୍ତି, ଭଗବତା ପ୍ରବୋଧସ୍ୟ, ଭଗବାନ ଯେତେବେଳେ ପ୍ରବୋଧନ ଦେଉଥିଲେ, ଉଭୟାମ ଉଭାଭ୍ୟାମ ସେନାଭ୍ୟାମ ସାମାନତ୍ୟ ଦୃଷ୍ଟ ଏବଂ ଇତି ଭାବ, ଉଭୟ ସେନା ସମାନ ଦେଖିଛନ୍ତି, ଇଏ ଶୁଣିବା କଥା କହିନାହାନ୍ତି, ଦେଖିଛନ୍ତି ଯେ କ'ଣ ଦୁଇ ଜଣ ବନ୍ଧୁ କଥା ହସାଉଛନ୍ତି ସାମାନ୍ୟ ଭାବରେ, ତେଣୁ ଦୂରରେ ଥିଲେ ନା ସୈନ୍ୟମାନେ, ଦୂରରେ ସବୁ ଥିଲେ। ଆଉ ଆଚ୍ଛା ଗୀତା କେତେ ସମୟ କୁହାହେଇଛି, ପ୍ରବୋଧ କୁହନ୍ତି ମାନେ ୱାନ୍ ଆୱାର ନା ୱାନ୍ ହାଫ୍ ଆୱାର ଦୁଇ ଆୱାର, ଦୁଇ ଘଣ୍ଟା ଭିତରେ କଥା, ଦୁଇ ଘଣ୍ଟାରୁ ଅଢ଼େଇ ଘଣ୍ଟା ଭିତରେ କଥା। ଆଚ୍ଛା ଅଢ଼େଇ ଘଣ୍ଟା କୃଷ୍ଣ ରଥ ଯୁଦ୍ଧଟା ଅଟକିକି ରହିଥିବ, ଆଉ କେହି କ'ଣ ଆସିଲେନି କୃଷ୍ଣ ଅର୍ଜୁନଙ୍କ ପାଖକୁ, ସମସ୍ତେ ଶଙ୍ଖ ବାଜି ଯାଇଥିଲା ନା, ଯୁଧିଷ୍ଠିର ମହାରାଜରେ କାହିଁ ଆସିଲେନି, କେହି ଆସିଲେନି କାହିଁ, ଯଦି ପାଖରେ କିଏ ଆସି ଶୁଣିଥାନ୍ତା ନା ଆଣିଥାନ୍ତା ନାଇଁ ଯୁଧିଷ୍ଠିର ଶୁଣୁଛନ୍ତି ନାଇଁ ନାଇଁ ଭଗବାନ ଏଇଟା ଗୁରୁ ଶିଷ୍ୟଙ୍କର ବାର୍ତ୍ତାଳାପ ଚାଲିଛି ନା ଗୁରୁ ଶିଷ୍ୟଙ୍କର ବାର୍ତ୍ତାଳାପ ଚାଲିଛି ଏଠି ଭଗବାନଙ୍କର କ'ଣ ଯୋଗମୟ ଶକ୍ତି କେହି କାହାର ନା ଯାହା ଗୀତାରୁ ଜଣା ପଡ଼ୁଛନ୍ତି କାହାର ବର୍ଣ୍ଣନା ନାହିଁ କେହି ପାଖକୁ ଆସିନାହାନ୍ତି କିଏ ଆସିନାହାନ୍ତି ସେ ଗୀତା କେହି ଶୁଣିଥିଲେ କି ନାହିଁ ବେଳେବେଳେ କି ଲୋକ ପ୍ରଶ୍ନ କରନ୍ତି ଗୀତା କେହି ଶୁଣିଥିଲେ କି ନାହିଁ ଗୀତାରେ ଭଗବାନଙ୍କର ଯେଉଁ ପ୍ରବଚନଟା ଭଗବାନ ଦଉଥିଲେ ଗୀତାରେ ଶୁଣିବା ପାଇଁ ବ୍ୟାସଦେବ କାହାକୁ କୃପା କଲେ ସଞ୍ଜୟକୁ କୃପା କଲେ କିଏ ଧୃତରାଷ୍ଟ୍ରଙ୍କୁ ଶୁଣିବା ପାଇଁ ତେଣୁ ଭଗବାନଙ୍କର ଗୀତା ଯିଏ ଶୁଣିଥିବେ ସେ ଯଦି କେହି ସେତେବେଳେ କୃପା ମାଗିଥିବେ ଯେ ପ୍ରଭୁ କ'ଣ ହିଁ କଥା ହଉଛନ୍ତି ସେ କୃପା ପାଇଥିବା ଯୁବ ସେଠି ଗୀତା ଶୁଣିଥିବେ କାରଣ ଭଗବାନ ଯେଉଁ ଇନଷ୍ଟ୍ରକ୍ସନ୍ ଦେଉଛନ୍ତି ସେଥିପାଇଁ ବାରମ୍ବାର କହୁଛନ୍ତି ମୁଁ ତୁମକୁ ଗୁହ୍ୟ କହିଲି ଗୁହ୍ୟତର କହିଲି ଗୁହ୍ୟତମ କହିଲି ଯଦି କୃଷ୍ଣଙ୍କୁ ଏଇଟା ଜଣାନଥିଲା ଯେ ଏ ସମ୍ବାଦଟା ରେକର୍ଡିଂ ହେଇଯାଉଛି ବୋଲି ଭଗବାନ ସବୁ ଜିନିଷ ଗୁହେ ରଖିବା ପାଇଁ ଚାହାନ୍ତି କିନ୍ତୁ ସେ ରହିପାରେ ନା ସେଥିପାଇଁ ଗୀତାର ଲାଷ୍ଟକୁ ମନା କରିଦେଲେ ଅର୍ଜୁନ କହୁଛନ୍ତି ଆଉ ସେ କ'ଣ ଜାଣିଛନ୍ତି ଏଇଟା ଲିକ୍ ହେଇଗଲେଣି ବୋଲି ହଁ ନମେ ଅତପସ୍କାୟ ଅଭକ୍ତାୟ କଦାଚନ ଅର୍ଜୁନ ଏ ଗୀତା କହିବନି ଅତପସ୍ୟ ଲୋକକୁ କହିବନି ଅଭକ୍ତକୁ କହିବନି କଦାଚନ କେବେ ବି କହିବନି ଗୀତାର ବାଣୀ ଏକାଦଶ ସ୍କନ୍ଧରେ ଭଗବାନ ଉଦ୍ଧବକୁ ସେ କଥା କହୁଛନ୍ତି କିଛି ଜାଣନ୍ତିନି ଏଇଟା ଲିକ୍ ହେଇଗଲାଣି ଆରେ ତୁମେ ଭାବ ବିଷୟରେ ସିନା କହୁଛ ମାନବ ସମାଜ ପାଇଁ ତୁମେ ଆସୁଛ କଲ୍ୟାଣ ପାଇଁ ଆଉ ବ୍ୟାସଦେବ ସେ ଆଣିନା ଯେ ବ୍ୟାସଦେବ ସଞ୍ଜୟ ଉପାଚ ଜଣ ଚାଲିଛି ବ୍ୟାସଦେବ ଯିଏ କୃପା କରିଦେଇଛନ୍ତି ବ୍ୟାସଦେବ ସେ ଜାଣିପାରୁଛନ୍ତି କିଏ ସଞ୍ଜୟ ଜାଣିପାରୁଛନ୍ତି ଧୃତରାଷ୍ଟ୍ର ଶୁଣୁଛନ୍ତି ଆଉ ବ୍ୟାସଦେବ ସେଇଠି ମହାଭାରତରେ ଥିଲେ ମହାଭାରତରେ ପ୍ରମାଣ ଅଛି ବ୍ୟାସଦେବ ଯୁଦ୍ଧ କ୍ଷେତ୍ରରେ ଥିଲେ ହିଁ ସେଥିପାଇଁ କିଛି ନୁହେଁ ତାଙ୍କର ଇଏ କରି ଛୋଟ ଛୁଆ ଗୁଡ଼ାକ କ'ଣ ଏ ଟିକି ଟିକି ଛୁଆ ଗୁଡ଼ାକ ସେମାନେ କ'ଣ ହଜାର ହଜାର କଥା ମନେ ରଖିଦେଉଛନ୍ତି ଆଉ ଦୁଇ ଘଣ୍ଟାର କଥା ସହିତ ତାଙ୍କର ମନ ମନେ ନଥିବ ସବୁ ମନେ ରହିଥିବ ସବୁ ରହିଥିବ ଭଗବାନଙ୍କ ସେ ଅବତାର ଆଉ ତାଙ୍କର କ'ଣ ଅଛି ଆଉ ତାର ଶାସ୍ତ୍ର ତ ନୀତି ଆଉ ଭଗବାନ ଏମିତି ସଖା ଭିତରେ ବହୁତ କନଫିଡେନ୍ସିଆଲ ଟକ୍ଟା ବାହାରକୁ ଚାଲି ଆସିଛି ଜୀବମାନଙ୍କ ପାଇଁ ଅଧିକାରୀ ନହେଲେ ତ ବୁଝିବନି ଶାସ୍ତ୍ରଟା ତ ଗୋଟେ ଶାସ୍ତ୍ର ହଉ ନାମ ହଉ ଏତେ ସବୁ ପ୍ରଭୁଙ୍କର ସ୍ୱରୂପ ଆମର ତ ସ୍ୱୀକୃତିଟା କମ୍ ଆମେ ଆଉ କ'ଣ ଯେତିକି ମିଳିବ ଏ ଜନ୍ମରେ ମିଳିବ ମିଳିବ ଏତିକି ଆଉ ଏଥିରେ କିଛି ଲସ୍ ହିଁ ନାହିଁ ଆଚାର୍ଯ୍ୟମାନେ ଏଇଟା ଜାଣିଛନ୍ତି ଆଉ ଯେଉଁମାନଙ୍କର ସ୍ୱୀକୃତି ସେମାନେ ପ୍ରଗତି କରିକି ପଳେଇଯିବେ ଆଉ ଏମିତି ନାହିଁ ଯେ ଯାହାର ସ୍ୱୀକୃତି ନଥିଲା ସେ ଜନ୍ମରେ କୃଷ୍ଣଙ୍କୁ ପାଇପାରିବନି ନାହିଁ ତାର ସରଳତା ଉପରେ ନିର୍ଭର କରେ ସେଠି ପୂର୍ଣ୍ଣ ସରଳ ସମର୍ପିତ ହେଇଯିବ ତା ପାଇଁ ସବୁ ହେଇଯିବ ବ୍ୟବସ୍ଥା ସବୁ ଭଗବାନ ଆଚାର୍ଯ୍ୟମାନେ ଏଟା ସାଇଣ୍ଟିଫିକାଲି କରିଛନ୍ତି ଆଉ ଜଣେ ଏଇ ଜୀବନରେ ହିଁ କୃଷ୍ଣ ପାଇଯିବ କିଛି ଅସୁବିଧା ନାହିଁ ଏଇ ଜନ୍ମରେ ହିଁ କୃଷ୍ଣ ସେ ପାଇଯିବ ତାର ସେମିତି ସରଳତା ସମର୍ପଣ ଉପରେ ଡିପେଣ୍ଡ ତାର ସିମ୍ପ୍ଲିସିଟି ହେଉଛି ବହୁତ ଇମ୍ପୋର୍ଟାଣ୍ଟ ଯେ ତାର କିଛି ଫାଉଣ୍ଡେସନ ଗୁରୁଦେବ କହୁଛନ୍ତି କିଛି ଗୋଟେ ଜିନିଷ ଥାଏ ସରଳତା ସେଟା ଗୋଟେ ସିମ୍ପ୍ଲିସିଟି ତୁମର ମନ ସରଳ ନାହିଁ ତୁମର ହୃଦୟଟା ସରଳ ନାହିଁ ମାନେ ଯେତେ ତୁମେ ଜାଣ ଯାହା କର ନାମ ଭଜନ କର ବହୁତ ଡେରି ହବ ଭଗବାନ ପାଖକୁ ଯିବା କାହିଁକି ତୁମର ସରଳ ଲୋକ ନେଲେ ଭାବଟା ଆସିବନି ଆଉ କୌଣସି ଜିନିଷ ଭିତରକୁ ଯିବନି ଆଉ ସବୁଟା ମୁଣ୍ଡ ଭିତରେ ଖାଲି ଜଜମେଣ୍ଟ ଚାଲିକି ଫେରିବ ସବୁଟା ମୁଣ୍ଡ ଭିତରେ ତୁମେ ଇଣ୍ଟେଲିଜେଣ୍ଟରେ ବାଡ଼େ ହେଇକି ସବୁ ଫେରିବ ନାମଟା କର ନାମ କରିବି ତାପରେ ସରଳ ତୁମକୁ ସେ କ'ଣ କଲ କି କ'ଣ କରୁଛ ବି ତୁମେ ଜାଣିପାରିବନି ସେବା କ'ଣ କରୁଛ ବି ତୁମେ ଜାଣିପାରିବନି ନା ତୁ ସରଳ ନୁହେଁ ନା ତାର ଫଳ ଗୁଡ଼ା ଭିତରକୁ କି ଯିବେନି ଏଇ ଜନ୍ମରେ ଜଣେ କୃଷ୍ଣ ପାଇପାରିବ ତାର ସ୍ୱୀକୃତି ନଥିଲେ ବି ପାଇଯାଇପାରିବ ଯଦି ସତ୍ପନ୍ଥକୁ ଚାଲିଲା କିଛି ସ୍ୱୀକୃତି ବଳରେ ତାର ସରଳତା ଉପରେ ନିର୍ଭର କରେ ଆଉ ଗୁରୁଦେବ କହୁଛନ୍ତି ସେ କାୟ ମନ ବାକ୍ୟ ତିନିଟା ଜିନିଷରେ ଯଦି ସମର୍ପଣ ହେଇପାରିଲା ଗୁରୁଙ୍କ ଚରଣରେ ସରଳରେ ସିମ୍ପ୍ଲିସିଟିଟା ପୁଣି ତିନି ପ୍ରକାର ତା ବଚନର ସରଳତା ତାର ଜୀବନ ସରଳତା ଆଉ ମାନସିକ ମନର ସରଳତା ବହୁତ ଲୋକଟା ଦେଖିବା ପାଇଁ ସରଳ ତା ମନ ଭାରି ଡରିଥିଲ ମୁଁ ତ ନିଜେ ଠକିଛି ଦଶଟା ଏମିତି ଭକ୍ତଙ୍କ ଦ୍ୱାରା ଆଉ ମୋତେ ଦଶ ଜଣ ଠକେଇଛନ୍ତି ବା ଜୀବନ ସାରା ମୁଁ ଠକି ଠକି ଆସିଛି ଜୀବନ ସାରା ମୁଁ ତ ମୋର ମୁଁ ବିଶ୍ୱାସ ମୁଁ ସେମିତି ବିଶ୍ୱାସ ଗୋଟେ କରୁଛି ଏଇଟା ଗୋଟେ ଶାସ୍ତ୍ର ମନା କରୁଛି ମୁଁ ପଢ଼ୁଛି ମୁଁ ନିଜେ କହୁଛି କିନ୍ତୁ ମୁଁ ଲୋକଟା କହିଦେବା ମାନେ ମୁଁ ବିଶ୍ୱାସ କରିଛି ଶହେ ଥର ଜୀବନ ସାରା ଠକିଲିଣି କ'ଣ କରିବି ଦେଖିଲା ସରଳ ପିଲାଟା ଆଉ ତା ସବୁ ଖୋଲି କହିଦେବି ସବୁ କହିଦେବି ସେ ଯାଇ କହିଦେବା ହେ ମହାରାଜ ଏହା କହିଲେ କିନ୍ତୁ ତୋ ମଙ୍ଗଳ ପାଇଁ ମୁଁ କହିଲୁ ତୁ ଏହା କହିଲୁ ତୁ ଓଲଟା ଧନ୍ଦା କଲୁ ଆଜି ଭାରି ସରଳ ଲୋକଟା ଦେଖିବା ପାଇଁ ସରଳ ତିନି ପ୍ରକାର ସରଳ ସରଳତା ତିନିଟା ଜିନିଷ ହେଲେ ସରଳ ହବ ଆଉ ତ କୃଷ୍ଣ ପାଇବ ଆଉ ଗୋଟେ ସରଳ ବି କାମ କରିବନି ବାପା ଛିଡ଼ା ମିଡ଼ା ପିନ୍ଧୁଥିବେ, ଭଲ ମନ୍ଦ କରୁଥିବେ, ତମେ ଭାରି ବୈରାଗ୍ୟ ଥିବ, କିନ୍ତୁ ମୁଣ୍ଡ ହେଉଛି ଭାରି କମ୍ପ୍ଲିକେସ, ମୁଁ ସବୁ ଦେଖିକି ଆସି ମୁଁ କାହାକୁ ସମାଲୋଚନା କରୁନି, ମୋ ଅଙ୍ଗ ଅଙ୍ଗ ସବୁ ନିଭେଇକି ଆସି କୃଷ୍ଣଙ୍କୁ ନ ପାଏ, କିନ୍ତୁ ମୋ ଗୁରୁଦେବ ମୋତେ ଦେଖାଇ ଦେଲେ ଜୀବନଟା କ'ଣ, ଭଗବାନ ନ ମିଳନ୍ତୁ ବରଂ ତାଙ୍କରି ପାଖରେ ମୋତେ ରହିବ ସଂସାର ପ୍ରତି ପାଞ୍ଚ ପଇସାର ଗୋଟେ ଯାହାକୁ 0.0 ବି ଆମେ ଅନେୟାର ନାହିଁ ଜଗତର କାହା ପ୍ରତି, ସବୁ ଦେଖାଇ ଦେଲେ ଗୁରୁ ଆଉ, ସବୁ ଗୁରୁଙ୍କର ପ୍ରଭୁପାଦଙ୍କର ଦୟା ଏ ଜଗତଟା କ'ଣ, କେତେ ଗୋଟେ ଘୃଣ୍ୟ ଜଗତ, ଏଟା ଅଶାନ୍ତ ପ୍ରିୟ ଜାଗା, ଏଠି କେହି ଭଲ ଲୋକ ରହିବେନି, ଏଠି ଶୀଘ୍ର ପଳେଇବାର ଅଛି, ଭୋଜନ ହଉ ନ ହଉ ତାଙ୍କୁ ଡାକିକି ପ୍ରଭୁ କେମିତି ଆମକୁ ନେଇ ପଳାଅ, ଏଠୁ ଦେଖିବା ପାଇଁ ବହୁତ ସରଳ ହେଇଥିବେ, ଭାରି ସରଳ, କିନ୍ତୁ ଦେଖିଲେ ତା ଭାରି ତାଙ୍କର ମାନସିକ ମାନସିକ ସ୍ଥିର ଗୁଡ଼ା ମନଟା ଭାରି କମ୍ପ୍ଲିକେସ, ମୁଣ୍ଡ ଭିତରେ ସବୁ କଥାକୁ ରଖିଥିବେ, ସବୁ ଜିନିଷ ସବୁ ଧରୁଥିବେ, ଏତେ ଗୁଡ଼ା କ'ଣ, ଗୋଟେ କିଏ କ'ଣ କହିଦେଲା, ଗୋଟେ କ'ଣ ହେଲା, ଏତେ ଗୁଡ଼ା ଏଗୁଡ଼ା କ'ଣ, ତୁମେ କି କୃଷ୍ଣ ପାଇପାରିବନି, ଜଣେ ତୁମେ ଗୋଟେ କ'ଣ କହିଦେଲା, କହିଦେଲା କହିଦେଲା କ'ଣ ଅଛି ଏଥିରେ, ଅଛି ନେକ୍ସଟ ମୁମେଣ୍ଟରେ ସରିଲା, ସେଟା ଗଣ୍ଠି ପକେଇ ତୁମେ ରଖିଥିବ ଡିବୁଟି ହେଇକି, ଡିବୁଟିକୁ କରିନି ଯିଏ ବି ହଉଥିବେ, ସେ ଜୀବନ ଭଲ ନାହିଁ, ସେ କୃଷ୍ଣ ପାଇପାରିବନି, ତା ଭଜନ ହବନି, ତୁମେ ଭିତରେ ଯାହା ତୁମେ ରଖିଲ ସେଟା ତ ଅଷ୍ଟାକିଲି ହେଲା, ଆଉ ଖାଲି ଥିଲେ ସିନା ଗୋଟେ ଜିନିଷଟା ପଶିଯିବ, ଆଉ ତୋତେ ଖାଲି ରଖୁନ ମୁଣ୍ଡ ଗୁଡ଼ାକ ସବୁବେଳେ ତ ଏଣୁ ତେଣୁ କଥା ଗୁଡ଼ାକ ରହିଲା, ଇଆର ଏ କଥା ସେ କଥା କମ୍ପ୍ଲିକେସନ ମାଇଣ୍ଡ ଗୁଡ଼ାକ ତୁମର ହବନି ଭଜନ, ଭଜନ ଆଜ୍ଞା ବଡ଼ କଥା, ଆମେ କ'ଣ ଗର୍ବରେ କହିବା, ଆମେ କ'ଣ କରୁଛୁ, ସେ କୃଷ୍ଣ ଗୁରୁଦେବ ଜାଣନ୍ତି, ଭଜନ ବଡ଼ କଥା, ତୁମ ମାନସିକ ଶାନ୍ତିରେ ତୁମେ ରହିପାରିବନି, ତୁମେ ଗୋଟେ ଆନନ୍ଦ ଆସିବନି, ସେବାର ଆନନ୍ଦ ଆସିବନି, ଗୋଟେ ଉତ୍ସାହ ଆସିବନି, କାରଣ ତୁମ ମାଇଣ୍ଡଟା କମ୍ ଇଏ ନୁହେଁ ନା, ଗୁରୁଦେବ ସେଥିପାଇଁ ତିନିଟା ଜିନିଷ କହୁଛନ୍ତି, କାୟିକ ବାଚିକ ମାନସିକ ସରଳତା, ପୁଣି ତିନି ଜିନିଷଟା ଯାଇକି ହେଇକି ଗୋଟେ ପାରାଲାଲ ଲାଇନ୍ରେ ଗଲେ ସେଥିରେ ଶରଣାଗତ ଗୁରୁଙ୍କର ହେଲେ ତୁମେ ପାଇଯିବ, ଏଇ ଜନ୍ମରେ ତ ପାଇଯିବ, ତୁମର କିଛି ନଥାଉ ବ୍ୟାଙ୍କ ବାଲାନ୍ସ, ସେ ଦେଇଦେବ, ସେ ଆସୁଛନ୍ତି କାହିଁକି କ'ଣ, ଖାଲି କ'ଣ ସୁକୃତି ଟିକେ ଦେବାନିକି ଆସିନି, କୃଷ୍ଣ ଦେବାନିକି ଆସିନାହାନ୍ତି ନା କ'ଣ, ଆମେ ଗାଉଛେ କୃଷ୍ଣ ଯେ ତୁମର କୃଷ୍ଣ ଦିତେ ପାର, ଆମର ତିନିଟା ଜିନିଷ ଏକ ଲାଇନ୍ରେ ଆସୁନି, ଅର୍ଜୁନ ଭାରି ସରଳ ଥିଲେ ନା, ଆଉ ସରଳ ନଥିଲେ ସେ କ'ଣ ଏତେ ଲୋକଙ୍କ ଆଗରେ କୃଷ୍ଣଙ୍କୁ କାଟି ଦେଇଥାନ୍ତେ ଡାଇରେକ୍ଟ, ସେ ଡାଇରେକ୍ଟ କହିଦିନ ଆମେ ଏଟା କରିବିନି, ଏଟା କରିବି, ଧ୍ରୁବ ମହାରାଜକୁ ନାରଦ ମୁନି ଭଲ ପାଇଲେ ନା, ଆଉ ସୀତା ମନା କରିଦେଲେ ନାଇଁ ନାଇଁ ମୁଁ ଏଟା ପାରିବିନି, ପ୍ରଥମ ତେ ଭୁବନ ଉତ୍କୃଷ୍ଟ ଜିଗିଷି ସାଧୁବତ୍ମ ବ୍ରିହମ ଅସ୍ମତ୍ ପିତୃ ବି ନନ୍ୟ ଅଧିଷ୍ଠିତମ, ମୁଁ ଗୋଟେ ଆସନ ଚାହୁଁଛି, ମୋ ପିତୃପୁରୁଷ କେହି ବସିନଥିବେ, ବ୍ରହ୍ମା ହିଁ ବସିନଥିବେ, ତିନି ଭୁବନ ଉତ୍କୃଷ୍ଟ ପଦ ଦେଇପାରିବେ କି, ଦେଇପାରିବ ଦେ ରାସ୍ତାରେ ହଟାଅ, ସୀତା ଷ୍ଟ୍ରେଟ୍ କଥା ତାଙ୍କର, ଭିତରଟା ଖୋଲା, ଆଉ ତୁ ଭିତରଟା ଖୋଲା ନାହିଁ, ତୁ ଭିତରେ ହଜାର କଥା ପଶିକି ରହିଛି, କି ବଚନ କରିବୁ, କାୟିକ ମାନସିକ ସରଳ ହେବା ଦରକାର, ଆଉ ଜୀବନ ବି ସରଳ ହେବା ଦରକାର, ଖାଲି ଗୋଟେ ସରଳ ବି କାମ ଦେବନି, ବହୁତ ଲୋକ ସେମିତି ଛିଡ଼ା ମେଡ଼ା ଭକ୍ତ ବି ସେମିତି, ତାଙ୍କ ଲାଇଫ୍ ଗୁଡ଼ା ଜାଣିଥିବ ଭାରି ସିମ୍ପଲ ଲାଇଫ୍, ମାଇଣ୍ଡ ଗୁଡ଼ା ଭାରି କମ୍ପ୍ଲିକେସ, ତାଙ୍କୁ ତୁମେ ସେବା କରିପାରିବନି, ନାମ କରିପାରିବନି, ଏଇଟା ଆମ ଜୀବନ ନୁହେଁ, ସବୁବେଳେ ମନ ଭିତରେ, କାରଣ ମନଟା ଯେତେବେଳେ ନିର୍ମଳ ରହିବ, ମନ ଯେତେବେଳେ ଅନ୍ୟର ଦୋଷ ଗୁଣ ଏଗୁଡ଼ା ସବୁ ପଳେଇ ଆସିବ, ଜଗତରେ ଆମେ ରହିଛେ, ଆମେ ଗୋଟେ ଖରାପ ଜିନିଷ ଦେଖିଦେଲେ ସେ ଡିବୋଟା ଏହା କରୁଛି, ତାଙ୍କ ସାଙ୍ଗେ ସାଙ୍ଗେ ତା ମୁଣ୍ଡକୁ ଢୁକିଯିବ, ସାର୍ ଜାଗୃତି ସେ ତାର ମୋରୁ ମୋର କ'ଣ ଦରକାର ଅଛି, ମୁଁ କାହିଁକି ଏଇଟା ବିଚାର କରିବି, ତୁମେ ସେଇଟା ସେ କାହିଁକି ଏଇଟା କଲା, ତା କଲା, ତା ପଛରେ ଲାଗିବା, ତାକୁ ହଇରାଣ କରିବା, ସେ ଏମିତି କରିଛି ମୋତେ ହଇରାଣ କରୁଛି, ମୁଁ ତାକୁ ଏମିତି କରିବି ସେମିତି କରିବି, ଭାଇ ତୁମେ ଗଲା ତୁମର ସରଳତା ନଷ୍ଟ ହେଇଯିବ, ସେ ଯାହା କରୁଛି କରୁ, ତୁମେ ଛାଡ଼ିକି ପଳେଇ ଆସ, ଯିଏ ଝଗଡ଼ାକୁ ଡରୁନି, ଯିଏ ଝମେଳାକୁ ଡରୁନି, ସେ ଭକ୍ତି କରିପାରିବନି, ଯାହାକୁ ଝମେଳାଟା କମ୍ପ୍ଲିକେସନ ଲାଇଫ୍ଟା କୁକେଡ଼ନେସ୍ଟା ଡର ଲାଗେ, ସେ ଭଜନ କରିପାରିବ, ଝମେଳାଟା କରିଦେଲେ ତୁମ ମୁଣ୍ଡରେ ସେ ଜିନିଷଟା ରହିବ, ସବୁବେଳେ ଗୋଟେ ଏଗ୍ରେସିଭ ମାଇଣ୍ଡ ରହିବ, ଦୋଷଟା ରହିଲା ମାନେ ତ ଭଜନ କିଛି କରିପାରିବନି, ଭଗବାନ କିଛି ନ କରନ୍ତୁ, କୃଷ୍ଣଙ୍କୁ ନ ପାଉ ବରଂ ଏ ଜନ୍ମରେ କିଛି ପ୍ରାର୍ଥନା କର, କିନ୍ତୁ ମୋ ମୁଣ୍ଡ ଭିତରେ କାହାର ଅନ୍ୟର ଦୋଷ ଗୁଣ ଦ୍ୱେଷ ରାଗ ଦ୍ୱେଷ କାହା ପ୍ରତି ନରୁ, କାରଣ ବଡ଼ ବାଧକ, ସରଳତା ତୁମେ ନଷ୍ଟ ହେଇଯିବ, ଆଉ ସବୁବେଳେ ତୁମେ ତାକୁ ଦେଖିଲା ମାନେ ତୁମର ସେଇ କ୍ରୋଧ ଆସିବ, ଦୋଷ ସେ ଗୋଟେ ଯିବୁଟା ନା ନାହିଁ, ଭୋଜନ କ'ଣ କରିବ, କରିପାରିବନି, କାୟିକ ସରଳ, ବାଚିକ ସରଳ, କଥା ବି ସବୁ ସରଳ ହବା ଦରକାର, ହେଉ ବୁଲେଇ ବଙ୍କେଇ ଏଣେ ସବୁ କି, ଏଇଟା କି କଥା, ନାକଟା ଏଇଟା ଗୁରୁ ଦେଖୁ ନାକ ଏଇଟା ତୁମେ କହିବେ ନାକ ଏଇଟା, ଆଜ୍ଞା ହାତକୁ ବୁଡ଼ିକି କହିବେ ନାକଟା ଏଇଟା କ'ଣ ଦରକାର ଅଛି, ଏଇଟା ସବୁ କପଡ଼ା ନା ଗୁରୁ ଦେଖୁନି, ସେ ଖାଇବାକୁ ବସିଥିବେ, ତାର ଟିକେ ସବଜି ଦରକାର, ଏ ପ୍ରଭୁ ଟିକେ ଦେଉନା, ଆଉ ବାଲ୍ଟିଟା ପାଖକୁ ଆଇଲେ ପୁଣି ମୋତେ ଟିକେ ଦିଅ, ଏଇଟା କପଡ଼ା କାମ ତୋର ମାଗିବୁ ତ ଡାଇରେକ୍ଟ ମୋତେ ଦିଅ, କପଡ଼ା ଗୋଟେ କାରଣ ବାଲ୍ଟିଟା ଏଇଠି ଆଇଲେ ସେ ତାଙ୍କ କଥା ତାଙ୍କୁ ଟିକେ ଦେଉନା, ଏଇଟା କି କଥା, ଏଇଟା ଜଗତ ବର୍ତ୍ତମାନ ଏମିତି ହେଲା, ଯଦି କୌଣସି ଗୋଟେ ଗ୍ରେଟ୍ ଅବଷ୍ଟେକ୍ ଦେଖ, ମହାପ୍ରଭୁ କେବଳ ଆସିନାହାନ୍ତି ଯେ ଆମମାନଙ୍କୁ, ଆମେ ଯେଉଁ ଡିସ୍କସନ୍ ଆଜି କରୁଛେ କେବଳ ସୁକୃତି ଉପରେ, ମହାପ୍ରଭୁ କିଛି ଏମିତି ନାହିଁ ଯେ ମହାପ୍ରଭୁ ପ୍ରେମ ଦେବା ପାଇଁ ଆସିଛନ୍ତି, କିଛି ନଥିଲେ ବି ପ୍ରେମ ଦେବେ, ମାନେ ପାତ୍ର ପାତ୍ର ବିଚାର ନ କରୁ ତେ କାଳ ପ୍ରତୀକ୍ଷ ପ୍ରଭୁ, ପାତ୍ର ଅପାତ୍ର ବିଚାର କରୁନା ସେ ଦେଇଛନ୍ତି, କିନ୍ତୁ କ'ଣ କରିବେ, ଯଦି ଏଇ ଗୁଣଟା ନାହିଁ ଆଉ ସେ ଦେଇପାରିବେନି, ଫେରିଯିବେ ଆଉ ମନ ଦୁଃଖ କରିକି ଆଉ, ଏଇ ଏଇ ସରଳତାଟା ନାହିଁ ଆଉ। ତେଣୁ ତୋ ମନଟା ଗୋଟେ ସରଳ ନୁହେଁ, ସବୁ କଥାଟା ଗୋଟେ ଗୋଟେ ଯେକୌଣସି କଥାଟା ଗୋଟେ କମ୍ପ୍ଲିକେସି କରି ତୁମ ମାଇଣ୍ଡ, ତାହେଲେ ତୁମେ ଜାଣିବାକୁ ପଡ଼ିବ ତୁମର ବହୁତ ଭଜନ ହେଇପାରିବନି। କ'ଣ କରିବାକୁ ପଡ଼ିବ ସେଥିପାଇଁ, ତୁମେ ବାରମ୍ବାର ଭଗବାନଙ୍କୁ ପ୍ରାର୍ଥନା କର, ମହାପ୍ରଭୁଙ୍କୁ ନିତ୍ୟାନନ୍ଦ ପ୍ରଭୁଙ୍କୁ ପ୍ରାର୍ଥନା କର, ମହାପ୍ରଭୁ କେବଳ ତୁମକୁ ସରଳ କରିବେ। ଆଉ ଗୁରୁଦେବ କହୁଛନ୍ତି ଜଣେ ଶୁଦ୍ଧଭକ୍ତଙ୍କ ପାଖରେ କାୟ ମନ ବାକ୍ୟରେ ତାଙ୍କ କଥାରେ ତୁମେ ଚାଲିଲା, ଆଉ ଆଉ କିଛି ଏପଟ ସେପଟ ପୁରେଇବନି, ତାଙ୍କ କଥା ତୁମେ କାଟିଲ ମାନେ ପୁଣି ସରଳତା ତୁମର ନଷ୍ଟ ହବ। ଜଣଙ୍କ କଥାରେ ତୁମେ ମାନିକି ଚାଲିଲେ ସେ ତ ସରଳ, ସେ ତୁମକୁ ଯେଉଁ କଥା ତୁମେ ସେଇଟା ଗ୍ରହଣ କରିକି ଚାଲ, ତୁମେ ସିମ୍ପୁଲ ହେଇଯିବ। ସରଳ ନହେଲେ ତୁମେ ବଞ୍ଚିପାରିବନି ଭକ୍ତିରେ। ଆଉ ଏମିତି ଅପରାଧ ସରଳତା ଯୋଗୁଁ ତ ଅପରାଧ ନାହିଁ ବୋଲି ତ ଅପରାଧ ହେଉଛି, ଆଉ କ'ଣ ସବୁର ତ ମୂଳ ବିଜୟଟା ଆଉ ଭଗବାନ ପାଇବା ଭିତରେ ଏଇଟା ନଥିଲେ ସବୁ ସବୁ ଅନର୍ଥ ବାହାରିଲା। କାହିଁକ ବାଚିକ ମାନସିକ ଅର୍ଜୁନଙ୍କ ସେ କ୍ୱାଲିଟି ଗୁଡ଼ା ଥିଲା ନା, ଭାରି ଖୋଲା। ତେଣୁ ଏ ଉଭୟ ସୈନ୍ୟମାନଙ୍କ ଭିତରେ ଏ କଥା ଚାଲିଛନ୍ତି। କେତେ ନମ୍ବର, 10 ନମ୍ବର ଯାଇଛନ୍ତି, 11 ନମ୍ବର ସମୟ ଗଲା, ଠିକ ଅଛି। ଶ୍ରୀ ଭଗବାନ ଉବାଚ ଅଶୁଚ୍ୟାନନ୍ୱଶୁଚ୍ୟସ୍ତ୍ୱଂ ପ୍ରଜ୍ଞାବାଦଶ୍ଚ ପ୍ରଜ୍ଞାବାଦଂଶ୍ଚ ଭାଷତେ ଗତାସୁ ଗତାସୁ ନ ଗତାସୁଶ୍ଚ ନାନୁଶୋଚତି ପଣ୍ଡିତଃ। ଆଜି ଅନୁବାଦ ପଢ଼ିଦେବା, କାଲି ଟୀକା ପଢ଼ିବେ। ଏସବୁ ସବୁ ସବୁ ପ୍ରବଦ ପୁରା ବଳଦେବୀ ଦେଶ ଟୀକା ସବୁ ରଚନା କରିଛନ୍ତି, ବିଶେଷ କରି ବଳଦେବୀ ଦାସ ସ୍ୱାମୀଙ୍କର। ଶ୍ରୀ ଭଗବାନ କହିଲେ, କୃଷ୍ଣ ତୁମେ ପାଣ୍ଡିତ୍ୟପୂର୍ଣ୍ଣ କଥା କହୁଛ, କିନ୍ତୁ ଯେଉଁ ବିଷୟରେ ଶୋକ କରିବା ଉଚିତ ନୁହେଁ, ଶୋକ କରିବାର ନୁହେଁ, ସେ ବିଷୟରେ ଶୋକ କରୁଛ। ଯେଉଁମାନେ ପଣ୍ଡିତ ସେମାନେ କଦାପି ଜୀବନ୍ତ ବା ମୃତ ପାଇଁ ଶୋକ କରନ୍ତି ନାହିଁ। ଭାବାର୍ଥ, ଭଗବାନ ସାଙ୍ଗେ ସାଙ୍ଗେ ଗୁରୁର ଭୂମିକା ଗ୍ରହଣ କରି ଛାତ୍ରଙ୍କୁ ପରୋକ୍ଷ ଭାବରେ ଏକ ମୂର୍ଖ ବୋଲି ଭର୍ସନା କରିବାକୁ ଆରମ୍ଭ କଲେ। ଶିଷ୍ୟ ଯେତେ ପରଫେକ୍ଟ ହେଲେ ବି କେମିତି କେମିତି ଏ ଜଗତଟା ଏମିତି ତିଆରି କରାଯାଇଛି, ଏଇ ଯେଉଁ ଗୁରୁ ଶିଷ୍ୟର ସମ୍ପର୍କଟା ଏମିତିକା, ସେଥିପାଇଁ ସେ ଗୁରୁ ହେଇଯାନ୍ତି କାହିଁକି ନା ସବୁବେଳେ ଗୁରୁଙ୍କର ଗୁଣ ଦେଖିକି ସବୁବେଳେ ଦୋଷୀ ହେଇଯାନ୍ତି। ସେ ଗୁରୁଙ୍କର ଯେଉଁ ଗୁଣ, ଆମର ଗୁରୁ ପରମ୍ପରା କେମିତି, କୃପାଟା ଆଉ ଯେଉଁ ପରମ୍ପରାଟା ଆସୁଛି କେମିତି, ମାନେ ପ୍ରଭୁପାଦ ଭକ୍ତି ପ୍ରଭୁପାଦଙ୍କର, ଆମେ ପ୍ରଭୁପାଦଙ୍କର ଗୁଣକୁ ଦେଖୁଛେ କେତେ ମହାନ ସିଏ, କିନ୍ତୁ ପ୍ରଭୁପାଦଙ୍କର ଯେଉଁ ମହାନତା ଗୁଣ, ସିଏ ତାଙ୍କ ଗୁରୁଦେବଙ୍କୁ ଦେଖି ସେ କ'ଣ ଭାବନ୍ତି, ମୋ କତିର ଯେ ଗୁଣ ନାହିଁ, ସବୁବେଳେ ମୂର୍ଖ ବା। ଶିଷ୍ୟ ଶିଷ୍ୟ ସବୁବେଳେ ଗୁରୁଙ୍କର ଗୁଣ, ଗୁରୁଙ୍କର ତାଙ୍କର ଯେଉଁ ଲୀଳା, ତାଙ୍କର ଯେଉଁ ସମର୍ପଣ ଦେଖ ପାଖରେ ସବୁବେଳେ ସେ ମଥା ନାହିଁ ଦିଏ, ସେଥିପାଇଁ ସେ ଗୁରୁ ହେଇଯାଏ। ସେ ଯେ ନହିପାରିଲାନି, ସେ ତାର ତ ଗୁରୁ ବୁଦ୍ଧି ହେଲା, ସେ ତ ଫଲ୍ସ ଗୁରୁଟା ଆଉ ସେ କି ଶିଷ୍ୟଟା, ସେ ଶିଷ୍ୟ ହେଇପାରିବନି କି ଗୁରୁ ହେଇପାରିବେ। ମୁଁ ତ ଜାଣିଛି ମୋର ମୋର ଜ୍ଞାନ ଅଛି, ମୋର ଏଇଟା ଅଛି, ମୋର ସେଟା ଅଛି, ତ କ'ଣଟା ଅଛି, ଗୁରୁଙ୍କର ଗୋଟିଏ ଗୋଟିଏ ପାଦରେଣୁ ପାଖରେ ତୁମର ସମସ୍ତ ଯୋଗ୍ୟତା କିଛି ନୁହେଁ, ଗୋଟେ ପାଦରେଣୁ ପାଖରେ ତାଙ୍କର ଗୋଟିଏ ପ୍ରାର୍ଥନା ଗୋଟିଏ ସମର୍ପଣ ପାଖରେ ତୁମର କିଛି ଜୀବନ କିଛି ଯୋଗ୍ୟତା ନାହିଁ, ଏଇଟା କ'ଣ କ'ଣ ଟିକେ ଜାଣିଛ, କ'ଣ କହିଦେଉଛ, ପାଞ୍ଚଟା 10-50 ଲୋକଙ୍କୁ ଧରିକି ବୁଲୁଛ ବୋଲି ତୁମେ କ'ଣ ଭାବୁଛ, ତୁମେ ବହୁତ ବଡ଼ ହେଇଗଲ, ତୁମେ କାହା ବଳରେ ଆଜି ଭକ୍ତ ବନେଇଛ, ଚିନ୍ତା କରିଛନ୍ତି ନା, କାହା ବଳରେ ଯିଏ କହୁଛି ମୁଁ ଆଜି ଭକ୍ତ ବନେଇଛି, କାହା ବଳରେ ବନେଇଛ, ସେ ଗୁରୁ ତୁମକୁ କିଛି ଦେଇଛନ୍ତି ସବୁ, କେବଳ ସେ ଭକ୍ତି ଠାକୁର କହୁଛନ୍ତି ଆମ ଗୁରୁଦେବଙ୍କର ପାଦ ରେଣୁ ସହିତ ଜଗତର କୌଣସି ଜିନିଷ ସମାନ। ଆଉ ତୁମ ଯାହାର ବଡ଼ ଗୁରୁଙ୍କୁ ଛୋଟ ମନେ କରି ସେ ନିଜେ ବଡ଼ ମନେ କଲାଣି, ସେ କ'ଣ ଶିଷ୍ୟ ତ ହେଇନି ଆଉ, ସିଏ ଆଉ କ'ଣ ଆଉ କେଉଁ ପୋଷ୍ଟ ପାଇବ, କିଛି ନା। ଯେତେ ଭକ୍ତ ତିଆରି କର, ତୁମେ ଯାହା କର, ଯେତେ ତୁମେ ବଡ଼ ପ୍ରଚାରକ, ମନେ ରଖ ଗୁରୁଙ୍କର ଗୋଟିଏ ଗୁଣ ଦ୍ୱାରା ତୁମର ସମ୍ପୂର୍ଣ୍ଣ ଜୀବନ ଯାହା ଗୁଣ ଅଛି ପରାସ୍ତ ହେଇଯିବ, ଗୁରୁଙ୍କର ଗୋଟିଏ ଗୁଣ ଦ୍ୱାରା। ସେ ଗୁରୁ ଆଉ ସେଟା ଭଗବାନ ଶକ୍ତିଟା ଆଉ, ସେଟା ଶିଷ୍ୟକୁ ଅନୁଭବ କରିବାକୁ ପଡ଼ିବ, ସେଥିପାଇଁ ସିଏ ସେଟା ଅନୁଭବ କରି ହିଁ କୃପାର ପ୍ରାର୍ଥୀ ହେଇଯାଏ। କେତେ ମହାନ ଗୁରୁ, ଗୁରୁ କେତେ ଗରିଆନ, ସେଟା ଶିଷ୍ୟ ଗୋଟିଏ ପଏଣ୍ଟ ଦେଇଥିଲା, ତା ଜୀବନ ସାରା ଯାହା ଯୋଗ୍ୟତା ରହିଛି, ଯେତେ ବଡ଼ ବଡ଼ କାମ କରିଛି, ଯେତେ ସବୁ କିଛି କରିଛି, ସେ କେବଳ ଗୁରୁଙ୍କର ଗୋଟେ କଥା ଚିନ୍ତା କରି ସେ ପଡ଼ିଯିବ ନା, ନାଇଁ ସେ ଆର କିଛି ମୂଲ୍ୟ ନାହିଁ ମୋ ଗୁରୁଙ୍କର ଯୋଗ୍ୟତା ପାଖରେ। ସେଥିପାଇଁ ଏଇ ପ୍ରଭୁ ଜିମାରେ ସେ କଥା କହୁଛନ୍ତି, ସାଙ୍ଗେ ସାଙ୍ଗେ ଗୁରୁ ଭୂମିକାର ଗ୍ରହଣ କରି ତାଙ୍କୁ ପରୋକ୍ଷ ଭାବରେ ଏକ ମୂର୍ଖ ବୋଲି ଭର୍ସନା କରିବାକୁ ଆରମ୍ଭ କଲେ। ଭଗବାନ କହିଲେ, ତୁମେ ଏକ ପଣ୍ଡିତ ପରି କଥା କହୁଛ, କିନ୍ତୁ ଜାଣିନ ପ୍ରକୃତରେ ପଣ୍ଡିତ କିଏ, ଯେ ଭଲ ଭାବରେ ଜାଣେ ଯେ ଶରୀର କ'ଣ ଆତ୍ମା କ'ଣ, ସେ ପ୍ରକୃତରେ ପଣ୍ଡିତ ଅଟେ। ସେ କଦାପି ଶରୀରରେ ଯେକୌଣସି ଅବସ୍ଥା ପାଇଁ ଦୁଃଖ କରେ ନା, ଶରୀରର ଜୀବିତ ଅବସ୍ଥା ବା ମୃତ ଅବସ୍ଥା କୌଣସି ଅବସ୍ଥା ସେ ଦୁଃଖ କରେ ନାହିଁ। ପରବର୍ତ୍ତୀ ଅଧ୍ୟାୟରେ ଏ ବିଷୟରେ ଆଲୋଚନା କରାଯିବ। ସେତେବେଳେ ଜଣାଯିବ ଯେ ଜ୍ଞାନ କହିଲେ ଜଡ଼, ଚେତନ ଏବଂ ଆତ୍ମା ଏବଂ ଉଭୟର ନିୟନ୍ତ୍ରଣକାରୀ ସମ୍ବନ୍ଧରେ ଜାଣିବା। ଜ୍ଞାନ ଚେତନ ଜ୍ଞାନ କହିଲେ ଜଡ଼, ଚେତନ, ଆତ୍ମା ଆଉ ଉଭୟର ନିୟନ୍ତ୍ରଣକାରୀ ସମ୍ବନ୍ଧରେ ମାନେ କୃଷ୍ଣ, ଉଭୟର ନିୟନ୍ତ୍ରଣ କହିଲେ କୃଷ୍ଣ। ଅର୍ଜୁନ ଯୁକ୍ତି କରୁଥିଲେ ଯେ ରାଜନୀତି ସମାଜନୀତି ଅପେକ୍ଷା ଧର୍ମନୀତିକୁ ଅଧିକ ଗୁରୁତ୍ୱ ଦେବା କଥା। ଇଏ ବଦଳ ଦେଶ ଟିକା ସବୁ କାଲିକି ଆମେ ପଢ଼ିବା। ଅର୍ଜୁନ ଯୁକ୍ତି କରୁଥିଲେ ଯେ ରାଜନୀତି ଓ ସମାଜନୀତି ଅପେକ୍ଷା ଧର୍ମନୀତିକୁ ଅଧିକ ଗୁରୁତ୍ୱ ଦେବା କଥା, କିନ୍ତୁ ସେ ଏକଥା ଜାଣିନଥିଲେ ଯେ ଜଡ଼ବସ୍ତୁ, ଚେତନଶୀଳ ଆତ୍ମା ଓ ଭଗବାନଙ୍କ ସମ୍ବନ୍ଧୀୟ ଜ୍ଞାନ ଧର୍ମନୀତି ଅପେକ୍ଷା ମଧ୍ୟ ଅଧିକ ଗୁରୁତ୍ୱପୂର୍ଣ୍ଣ। ଆତ୍ମା ଯେଉଁ ସ୍ଥିତିଟା ସେଇଟା ଯେମିତି ନାରଦ ମୁନି ଗୋଟେ ସ୍ତ୍ରୀ ଲୋକକୁ କାହାକୁ ଆମର ହିରଣ୍ୟକଶିପୁର ରାଜନୀତି ଧର୍ମନୀତିରେ ଏଇଟା କଟିଯିବ, ଏଇଟା ଧର୍ମ ନୁହେଁ, ଗୋଟେ ବ୍ରହ୍ମଚାରୀ ରଖିବ ଆତ୍ମାଟା, ସେ ଆତ୍ମ ରୂପରେ ଦେଖୁଛନ୍ତି। ଆଉ ସେ ପୂର୍ବରୁ କହୁଥିଲେ ନା ଆମର ସେ ଅଛନ୍ତି, ସେ ବହୁତ ବଡ଼ ପଣ୍ଡିତ, ତାଙ୍କର ଯେଉଁ ସମ୍ପ୍ରଦାୟ ସମ୍ପ୍ରଦାୟଟା କୁହାଯିବନି, ତାଙ୍କର ଯେଉଁ ସଂସ୍ଥା ଅଛି, ସେ ତାଙ୍କ ବହି ବହି ଗୋଟେ ମୁଁ ପଢୁଥିଲି, ସେ ଷ୍ଟ୍ରେଟ ଲେଖିଛନ୍ତି ନାହିଁ କୌଣସି ନାରୀ ଦୀକ୍ଷା ନେଇପାରିବେ, ପତି ତାଙ୍କର ଗୁରୁ, ସ୍ତ୍ରୀର ଆଉ କିଏ ଗୁରୁ ନାହାନ୍ତି, ସେ ମନୁସଂଯୋଗ କାଢ଼ି ଦେଉଛନ୍ତି। ତେଣୁ ସେଇଟା କୋଉଟା ଗଲା, ଧର୍ମନୀତି ହିସାବରେ ଗଲା। କିନ୍ତୁ ରାଜନୀତି ଧର୍ମନୀତି କ'ଣ କହିଲେ ପ୍ରପଦ ମହାରାଜ, ଏଇଟା ବିଲଦେବ ଦେଶ ଟିକାଟା କ'ଣ 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 ଲେ ରାଜନୀତି ସମାଜନୀତି ଅପେକ୍ଷା ଧର୍ମନୀତିକୁ ଅଧିକ ଗୁରୁତ୍ୱ ଅର୍ଜୁନ ଦେଇଛନ୍ତି। ତେଣୁ ତିନିଟା ଉପରେ ହେଉଛି ଆମର ଆମ ଟିଚିଂସଟା। ରାଜନୀତିର କଥା ଏଠି ଚାଲିବନି, ରାଜନୀତି ନିୟମଟା ଏଠି ପକେଇ ପାରିବନି, ଆଉ ସମାଜନୀତି ଏଠି ପଡ଼ିବନି, ଆଉ ଧର୍ମନୀତି ବି ଏଠି ପଡ଼ିବନି। ଧର୍ମ ଏଇଟା କରିବା ଦରକାର, ଏଇଟା କରିବା ଉଚିତ ନୁହେଁ, ଏଇଟା ଏମିତି କରିବା ଦରକାର। ଆରେ ଆତ୍ମା ଦୃଷ୍ଟିରୁ ଚିନ୍ତା କଲେ ସବୁ କଟିଯିବ, କାରଣ ଜୀବ ହେଉଛି ଗୋଟେ ଆତ୍ମା। ଆମର ଯେଉଁ ଗୁରୁ ଜଣେ ସନ୍ନ୍ୟାସୀ ହେଉଛି କି ନାହିଁ, ସେ ଜଣେ ସନ୍ନ୍ୟାସୀ, ସେ ଜଣେ ଗୁରୁ, ସେ ଜଣେ ତ୍ୟାଗୀ, ସେ ଗୋଟେ ଯୁବତୀରେ ଜଣେ ସ୍ୱାମୀ ସ୍ତ୍ରୀକୁ ଦୀକ୍ଷା ଦେଉଛନ୍ତି, ସେଠୁ ସ୍ତ୍ରୀ ଦୀକ୍ଷା ନେଉଛି, ତାହେଲେ ସେ କେମିତି ଦୀକ୍ଷା ଦେବେ? ସେ ତ ନାରୀଟା ଧର୍ମନୀତି ହିସାବରେ ନାରୀକୁ କେମିତି ମନ୍ତ୍ର ଦିଆହବ, ସେ ମନୁସନ୍ଧା ହିସାବରେ କଟିଯିବ ନା। ଧର୍ମନୀତିରେ ଏଇଟା ଆତ୍ମା, ସେ ଗୋଟେ ପୋଷାକଟା ପିନ୍ଧିଛି, ସେ ନାରୀଟା ଆତ୍ମା, ସେଥିପାଇଁ ପ୍ରଭୁ ଏଭଳି ଦେଖ ଟିକା କଥା। ଅର୍ଜୁନଙ୍କର ତିନିଟା ସ୍ତର କଥା ସେ କହୁଥିଲେ, ଅର୍ଜୁନ ଦୁଇଟାକୁ କାଟିଦେଲେ, ରାଜନୀତି ସମାଜନୀତି କାଟିକି ଧର୍ମନୀତିରେ ଗଲେ, କିନ୍ତୁ ଭଗବାନ ତିନିଟାକୁ କାଟିକି ଆତ୍ମଜ୍ଞାନ କଥା କହିଲେ, ଆତ୍ମଜ୍ଞାନ କଥା କହିଲେ। କୌଣସି ନାରୀ କୌଣସି ସନ୍ନ୍ୟାସୀ ବିବାହରେ ବିବାହ କେ ବିବାହ ତ ଯୋଗ ଦେବେନି, ସେ ପୁଣି ବିବାହ କେମିତି କରେ, ବିବାହ ଅନୁଷ୍ଠାନ କେମିତି କରା, ସେଠି ଗୁରୁ ବସୁଛନ୍ତି ନା। ସେ ଆମର ଗୁରୁଦେବ ଥିଲାବେଳେ ବିଦେଶମାନେ ସବୁ ବିବାହ କରନ୍ତି, ଏ ତ ବୁଝିପାରିବେନି କି, ଆମେ ସବୁ ନୂଆ ନୂଆ ସବୁ ବ୍ରହ୍ମଚାରୀ ସବୁ ଥିଲେ, ସେ ଜଣେ ଥିଲେ, ସେ ପୁରା ବିରୋଧ କଲେ, ସବୁ ଭାରତ ଭାରତୀୟ ଲୋକ ଖରାପ ଭାବନ୍ତି ନା, ଏ କ'ଣ ବିବାହ ହେଉଛି ମଠରେ, ସେମାନେ ସବୁ ବୁଝନ୍ତିନି। ସେ ଗୁରୁଦେବ ଯାଇ କମ୍ପ୍ଲେନ୍ କଲେ, ଗୁରୁଦେବ ଆଉ ଗୁରୁ ଜିନିଷ କ'ଣ କିଏ ବୁଝିଛି ନା କ'ଣ, ଏ ସାମାଜିକ ନୀତି ଗୁଡ଼ାକ, ଆଉ ସେ ମନ୍ଦିରର ଥିଲେ ଟେବୁଲ କ'ଣ, ସେ ଯାଇ ଗୁରୁଦେବ କହିଲେ, ଗୁରୁଦେବ ଏଇଟା ଲୋକମାନେ ବିରୋଧ କରୁଛନ୍ତି, ଏ କହୁଛନ୍ତି ଏଇଟା ବିବାହର ଏଇଟା ଠିକ। ଗୁରୁଦେବ କହିଲେ ମୋ ଗୁରୁ କରିଛନ୍ତି, ମୁଁ ସମାଜରେ କେଉଁ ଲୋକ କ'ଣ କହିବ, ମୋ ଗୁରୁ ସେଇଟା କରିଛନ୍ତି, ମୁଁ ଏଇଟା କରିବି ଆଉ, ସେଗୁଡ଼ା ଆମେ ଶୁଣିବାର ନାହିଁ, ଆମର ଆତ୍ମଜ୍ଞାନ କଥା, ଆମ ଗୁରୁ ଏଇଟା କରିଛନ୍ତି ଆଉ। ଗୁରୁଦେବ ସିଧା ଗୋଟେ କଥାରେ କହିଦେଲେ, ତୁମେ କ'ଣ ମୋତେ ପାଠ ପଢ଼ୁଛ ଆସିକି, ଲୋକ କ'ଣ କହିବେ, ଲୋକ କଥାରେ ଆମେ କ'ଣ ମାନିବୁ, ମୋ ଗୁରୁ କଥା ମୁଁ କାଟିଦେବି, ଏଇଟା ଆମର ଆତ୍ମ ଜିନିଷଟା ଆଉ। ତୁମେ ସମାଜ ନୀତିଟାକୁ ମାନିଦେଲେ ଯେ ସମାଜ ଲୋକ ତୁମକୁ ଗ୍ରହଣ କରିବେ, ତାର କିଛି ମାନେ ନାହିଁ, ଆମ ପାଠଟା ଯେଉଁ ପାଠ ସମାଜ ନୀତିକୁ ମାନିଲେ ବି ସମାଜ ଲୋକ ଗ୍ରହଣ କରିବେ, ଏଇଟା ହାର୍ଡ ଟିଚିଂସଟା ଆଉ। ତେଣୁ ଏ ସାମାଜିକ ନୀତି, ରାଜନୀତି, ଧର୍ମନୀତି ଉପରେ ହେଉଛି ଆତ୍ମଜ୍ଞାନଟା, ଏଠି ପ୍ରପଶ୍ୟ କଥା କହିଲେ। ଆଉ ଧର୍ମ ବିଷୟ ସେଥିପାଇଁ ଧର୍ମ ଜିନିଷ ଗୁଡ଼ାକ ଯିଏ ବେଶୀ ଦେଖିବ, ସେ ବି ବୈଷ୍ଣବ ଧର୍ମକୁ ଆସିଲେ ସେ ଟିକି ପାରିବନି, ଏଇଠି ଆତ୍ମଧର୍ମ ଜିନିଷ ଗୁଡ଼ା ଡିସ୍କସନ୍ ଗୁଡ଼ାକ, ଏଇଟା ଆତ୍ମଧର୍ମ ଜିନିଷ ଗୁଡ଼ାକ ସେଠି ଟିକି ଛୋଟ ଏଇଟା ଭୁଲ, ଏଇଟା ଠିକ, ଏଇଟା ଏମିତି ଠିକ କରିବା ଉଚିତ, ଏଇଟା କରିବା ଉଚିତ ନୁହେଁ, ସେମିତି ଦେଖାଯିବନି କେତେଟା ଜିନିଷରେ, ସେ ଓଭରଲୁକ୍ କରିବାକୁ ପଡ଼ିବ, ନହେଲେ ତୁମେ ଆଚାର୍ଯ୍ୟଙ୍କ ପାଖରେ ଦୋଷୀ ହେଇଯିବ, ତୁମେ ଚାଲି ବୁଲି ପାରିବନି, ଧର୍ମନୀତି ଯେଉଁଟା ଦେଖିବ ତୁମେ ଯଦି ଧର୍ମନୀତି ଗୁଡ଼ା ଧରିବ ତୁମେ ସକାଳୁ ଅର୍ଚ୍ଚନା ଠାକୁରଙ୍କର ହେଇପାରିବେ, ମଙ୍ଗଳାରେ 4:15 କେବେ ହେଇପାରିବେ। ମନମାଳା ଯେଉଁ ସବୁ ଲେଖିଛନ୍ତି ହରିଭକ୍ତି ବିଳାସରେ ଯାହା ଲେଖା ହେଇଛି ତାକୁ ଯଦି ମାନିବ ତାହେଲେ ମଙ୍ଗଳାରତି ହେଇପାରିବନି 4:15 କୌଣସି ଇସ୍କନରେ ଠାକୁର ଉଠିପାରିବେନି। ରାତି 2 ଉଠିଲେ ବି ମଙ୍ଗଳାରତି ହବ, ଉଠିବ, ମନ୍ତ୍ର ପଢ଼ିବ, ପ୍ରଣାମ କରିବ, ଭୂମି ଭୂମି ଭୂମିରେ ପ୍ରଣାମ କରିବ, ମନ୍ତ୍ର ପଢ଼ିବ, ତାପରେ ଦନ୍ତ ଧାବନ କରିବା ପାଇଁ ତାର ମନ୍ତ୍ର ଅଛି, କ'ଣ ଶୌଚ କରିବ, ଶୌଚ କଲା ପରେ ତାର ମନ୍ତ୍ର ଅଛି, ଏତେ ଥର ମାଟି ମାରିବ, ଏତେ ସେଠୁ ଆସିବ, ତିଳକ କରିବ, ତାପରେ କୌପିନୀ କୌପିନୀ ମନ୍ତ୍ର ଦେଖିଲେ ମନ୍ତ୍ର କରୁ କରୁ ତ ଦିନ ଚାଲିଯିବ ବାପା, ଆଉ ମନ୍ତ୍ର କରୁ କରୁ ତୋର ତ ଚାଲିଯିବ, ଠାକୁରାଣୀ ଉପାସ ଲାଗି ତାଙ୍କର ସେ ଶୁଖି ଯାଇଥିବେ ଭଗବାନ। ଆମର ଆଚାର୍ଯ୍ୟ ପରମ୍ପରା ମାନେ ଗୁରୁ ଏଟା କହିଛନ୍ତି ମାନେ ଚାଲିଲୁ ଆଉ, ଲୋକର ଆମେ କ'ଣ ଟଙ୍କା ପଇସା ନେଇକି ଆମେ କ'ଣ ପିଲା ଛୁଆ ସଂସାର କରୁଛୁ ନା ବଞ୍ଚୁଛୁ, ବଞ୍ଚିବାକୁ ରହୁଛୁ। ଗୁରୁ ଏଟା ଆଦେଶ ଦେଇଛନ୍ତି, ଗୁରୁଦେବ ସିଧା କହିଲେ ନାଇଁ ନାଇଁ ମୋ ଗୁରୁଦେବ କରିଛନ୍ତି ଆଉ ତୁମେ କହିବ ଆମର ମୋର କ'ଣ ମିଳିବ, ତୁମେ ଏଟା କ'ଣ କହିବ, ସେଟା କିଛି କରିବେ ଲୋକ କ'ଣ କହିବେ, ବୋଧେ ଶୁଣନ୍ତିନି। ଏଟା ଆତ୍ମ ଜିନିଷଟା ନା, ଏଟା ରାଜନୀତି, ସାମାଜିକ ନୀତି, ଧର୍ମନୀତି ଉପରେ ଜିନିଷ। ଧର୍ମନୀତି ମାନେ ଯେ ଏଇଟା ଧର୍ମ, ଏଇଟା ଏଇଟା ପରମ ଧର୍ମଟା, ଯେ ସାମାଜିକ ଯେଉଁ ଯେଉଁ ଧର୍ମ ଗୁଡ଼ିକ ସବୁ ଶାସ୍ତ୍ରରେ ପରାଶର ସଂଗୀତା ଏସବୁ ସଂଗୀତ ଗୁଡ଼ାକ ଅଛି, ତା ଉପରେ ଜିନିଷଟା ଲୋକ ତ ପ୍ରାୟ ଆକର୍ଷିତ ହୁଅନ୍ତି କେଉଁଟା, ସମାଜନୀତି ଆଉ ଧର୍ମନୀତି ଉପରେ। ସେଥିପାଇଁ ନୀତିଶାସ୍ତ୍ର ଗୁଡ଼ାକ ସଂସ୍କାରଟା ଆସିବ ନା ଦେବା ଦ୍ୱାରା, ସେଥିପାଇଁ ତାଙ୍କୁ ଭଲ ଲାଗେ। ତେଣୁ ତାଙ୍କର ଏ ସମ୍ବନ୍ଧରେ ଜ୍ଞାନ ନଥିଲା, ତେଣୁ ସେ ପଣ୍ଡିତ ପରି କଥା କହିବା ଉଚିତ ନଥିଲା। ତେଣୁ ସେ ପଣ୍ଡିତ ନଥିଲେ, ତେଣୁ ଯେଉଁ ବିଷୟରେ ଦୁଃଖ କରିବାର କଥା ନୁହେଁ ସେ ବିଷୟରେ ସେ ଦୁଃଖ କରୁଥିଲେ। ଏ ଶରୀର ଜନ୍ମ ହୋଇଛି, ଏହା ଦିନ ନା ଦିନ ମରିବ, ଆଜି ମରିପାରେ କିମ୍ବା କାଲି ମରିପାରେ। ତେଣୁ ଆତ୍ମା ପରି ଏ ଶରୀର ଗୁରୁତ୍ୱପୂର୍ଣ୍ଣ ନୁହେଁ, ଏ କଥା ଜାଣିଛି, ଯେ କଥା ଜାଣିଛି ସେ ହିଁ ପ୍ରକୃତରେ ପଣ୍ଡିତ ବା ଜ୍ଞାନୀ, ଏବଂ ସେ ଶାରୀରିକ ଅବସ୍ଥା ପାଇଁ କଦାପି ଦୁଃଖ କରନ୍ତି। ଅଶୁଚ୍ୟାନ ମନୁଶ୍ଚେତ ପ୍ରତିଜ୍ଞା ବା ଆଦର୍ଶ ଭାଷତେ ଗତା ଶୁନ ଗତା ସୂଚ ନାନ ସୂଚନ୍ତି ପଣ୍ଡିତା ବଳଦେବ ଦର୍ଶନ ଟିକା ଏ ପ୍ରବଦ ଯାହା ଲେଖିଛନ୍ତି ପ୍ରବଦ କାଲି ଆମେ ପଢ଼ିବା। ହରେ କୃଷ୍ଣ ଜୟ ଗ୍ରନ୍ଥରେ ଶ୍ରୀମଦ ଶ୍ରୀମଦ ଭଗବତ ଗୀତା କି ଜୟ, ଶ୍ରୀଲ ପ୍ରଭୁପାଦ ଜୀ ମହାରାଜ କି ଜୟ, ଶ୍ରୀଲ ଗୁରୁଦେବ କି ଜୟ, ନିତା ଗୌର ପ୍ରମାନନ୍ଦେ।